समस्त श्राद्ध गुरु वैष्णव तथा अपृष्ट वैष्णव सहजन गुण मात्र को अर्पण निवेदन करी आज आम भागवत कथा चतुर्थ दिवस कथा कह तो तीन दिन धरी आम परीक्षित महाराज कथा श्रवण करुले परीक्षित महाराज जे कि आम कहते संक्षेप कह विषय एभली जन भगवान भक्त जहाँ जन्म रु आरंभ कर अंतिम समय पर्यंत जो कथा कह भगवान कथा ही आसव प्रथम सन्द सप्तम कही परीक्षितोत्तर आदर्श जन्म कर्म विलापनम संस्थान के पांडुपुत्राण पक्षे कृष्ण कथोदय भगवान भक्त जी से शुद्ध भक्त से केवल भगवान भूलती ना आम शुणिले कि भाव में माँ गर्भ पीला से भगवान दर्शन करते तेणुता नाम हम परीक्षित एक आज आम शुणा तेनाली भाव भगवान रक्षा कर गोटे पवित्र दिवस ग्रह नक्षत्र मान सब स्थिति सब उच्चर था से समय आविर्भाव होता आविर्भाव समय ज्योतिष महाराज बहुत दान कर्म करोतिष मान जातकर्म जो होता ज्योतिष मान सब वर्णना करवरी भाव भविष्य से हे कि भाव राजा हे सब कथा शुणुले सब प्रसिद्ध राजा मान अच्छे राजर्षी ये एका समस्त भेबे आम शुणु कि भाव से सब प्रसिद्ध योद्धा हे प्रसिद्ध शरणरक्ष शिवी भाई शरणरक्षक हे यही भाव दुष्णता भाई बहुत योद्धा हे ये शुणुले आज मत कथा अच्छी सब तेणु आज आम शुणा गत का कथा विश्राम देते कोड़े नंबर श्लोक येष दाता शरण्य दता हवि नरसिवि जसो वित निता स्वानं दोसुंतीर एव दज्जना श्लोकटी आम गत का अंतिम शिव शिव कथा कही कि भाव में शिवि कपति को रक्षा करने निज शरीर को प्रदान कर देते परीक्षा नौ इंद्रदेव और अग्निदेव से संतुष्ट हो गले से शिविंर जो प्रशंसा स्वर्गलोक गान कर कारण स्वर्ग देवता दु जन जगह परीक्षा करते दुष्यंत दुष्यंत जे कि नाम गत कही शकुतला को विवाह करते पुत्र होती भरत जे कि प्रसिद्ध भरत वंश जो भरत वंश से आसव मैंने आसवत गीतार अनेक थर भगवान कही भारत यदाधारी धर्म से ग्रहानी भारत तेणु ये भरत यह प्रसिद्ध थे भगवान भारत बोली कहते भरत वंश से ये अर्जुन आसी तेणु भारत बोली बहुत श्लोक संबोधन कर प्रसिद्ध राजा थे भरत यही भाव में आज आम गोटे कथा शुणा आ गोटे कथा कल संक्षेप कही एक नंबर श्लोक कहमी नाम अग्रणी एस तुल्य चार्जुन देव दुई अर्जुन भाई ये धनुर्धारी हे गत काल आम पृथा पुत्र अर्जुन के विषय संक्षेप वर्णना करते कि भाव में से स्वर्गलोक जाते स्वर्गलोक इंद्र पाखे बस उर्वशी के जाते सहित संग करने से मना करते माँ बोले संबोधन करते अभिशाप देते नपुसक सब कथा सुजोग है सुजोग मिलला से जो गोटे वर्ष अज्ञात बास विराट राज रे बृहत नारा रूप रे संगीत शिक्षा दे कारण स्वर्ग से संगीत शिक्षा कर गंधर्व से शिक्षा प्रदान कले ଏବଂ ସେଇ ଉତ୍ତରା ବର୍ତ୍ତମାନ ତାଙ୍କର ପୁତ୍ର ବନ୍ଧୁ ହେଲେ ଏବଂ ତାଙ୍କର ସେଇ ଉତ୍ତରାଙ୍କର ପୁତ୍ର ବର୍ତ୍ତମାନ ଏଇ ପରୀକ୍ଷିତ ମହାରାଜ। ପରୀକ୍ଷିତ ମହାରାଜଙ୍କ ବିଷୟରେ ଆମେ ଶୁଣିବା ଦ୍ୱାଦଶ ସ୍କନ୍ଧ ପର୍ଯ୍ୟନ୍ତ ଚାଲିବ ତାଙ୍କ କଥା ଖାଲି ଆମେ ସଂକ୍ଷେପରେ କହିବା। ତେଣୁ ଦୁଇ ଜଣ ଅର୍ଜୁନ ଅଛନ୍ତି ପ୍ରସିଦ୍ଧ ଦୁଇ ଜଣ ଅର୍ଜୁନ, ଇଏ ହେଲେ ପାଣ୍ଡବମାନଙ୍କ ଭିତରେ ଅର୍ଜୁନ ପଣ୍ଡୁଙ୍କର ପୁତ୍ର, ଆଉ ଜଣେ ଅର୍ଜୁନ ଅଛନ୍ତି ସିଏ ମଧ୍ୟ ଯଦୁବଂଶରେ ଆସୁଛନ୍ତି। ଯଦୁବଂଶ ଆମେ ଶୁଣିଥିଲେ ଆମେ ଗତକାଲି କହିଥିଲେ ବୋଧେ ଯଦୁଙ୍କୁ ତାଙ୍କର ପିତା ଯଯାତି ମହାରାଜଙ୍କର ଯେଉଁ ସିଏ ନିର୍ଦ୍ଦେଶ ଦେଇଥିଲେ ତାଙ୍କର ଯୌବନକୁ ପ୍ରଦାନ କରିକି ତାଙ୍କର ପିତାଙ୍କର ବାର୍ଦ୍ଧକ୍ୟକୁ ନେବା ପାଇଁ ସେ ରାଜି ହେଲେ ନାହିଁ, କିନ୍ତୁ ସେଥିରେ ଭଗବାନ ଖୁସି ହେଇଗଲେ। ଯଦିଓ ତାଙ୍କ ପିତା ଖୁସି ହେଲେ ନାହିଁ, ଭଗବାନ କିନ୍ତୁ ଖୁସି ହେଇଗଲେ ଆମେ ସେଦିନ କହୁଥିଲେ। କାରଣ ଭଗବାନ ପାଇଁ ସେ ପିତାଙ୍କର ଆଜ୍ଞାକୁ ଅବଜ୍ଞା କରିଦେଲେ, ତେଣୁ ଭଗବାନ ସେ ବଂଶରେ ଆସିଲେ ଯଦୁବଂଶରେ, ଯଦୁବଂଶର ଉପରେ ଯଦୁଙ୍କର ପାଖରେ ଅଭିଶାପ ଥିଲା ଯଯାତି ମହାରାଜ, ତେଣୁ ସେ ରାଜା ହେଇପାରିଲେ ନାହିଁ। ଯଦିଓ ଯଯାତି ମହାରାଜଙ୍କର ସେ ହେଉଛନ୍ତି ଜ୍ୟେଷ୍ଠ ପୁତ୍ର, ତାଙ୍କର କନିଷ୍ଠ ପୁତ୍ର ପୁରୁ ରାଜା ହେଲେ ଏକଥା ଆମେ କହିଥିଲେ, କିନ୍ତୁ ସେ ଯଦୁବଂଶରେ ଆସିକରି ଇଏ ଯେଉଁ ରହିଛନ୍ତି ହୟ ବଂଶ, ସେ ଯଦୁବଂଶରେ ଜଣେ ଆସୁଛନ୍ତି ହୟବଂଶ ଯେଉଁଥିରେ କି ସହସ୍ରାର୍ଜୁନ କାର୍ତ୍ତାର୍ଜୁନ ବହୁତ ପ୍ରସିଦ୍ଧ ଥିଲା, ସେ ଧନୁଧାରୀ ବହୁତ ଶକ୍ତି ଥିଲେ ଏବଂ ସେ ରାଜା ହେଇଥିଲେ, ବହୁତ ବର୍ଷ କାଳ ରାଜା ହେଇଥିଲେ। କାହିଁକି ନା ସେ ଦତ୍ତାତ୍ରେୟଙ୍କ କୃପା ପ୍ରାପ୍ତ ହେଇଥିଲେ, ଏଭଳି ଜଣେ କାର୍ତ୍ତାର୍ଜୁନ ଥିଲେ, ଏତେ ଶକ୍ତିଶାଳୀ ଥିଲେ, 1000 ହାତ ସେ ପ୍ରାପ୍ତ ହେଇଥିଲେ। ଥରେ ନର୍ମଦା ନଦୀରେ ଏଇଭଳି ଭାବରେ ସ୍ନାନ କରୁଥିଲା ବେଳେ ତାଙ୍କ ହାତରେ ଗୋଟେ ବନ୍ଧ ନିର୍ମାଣ କରିଥିଲେ, ଡ୍ୟାମ୍, ହୀରାକୁଦ ଡ୍ୟାମ୍ ଭଳି ଗୋଟେ ଡ୍ୟାମ୍ କରିଦେଲେ ଏବଂ ସେ ନଦୀର ଉପର ମୁଣ୍ଡରେ ରାବଣ ତାଙ୍କର କ୍ୟାମ୍ପରେ ତାଙ୍କର ପତ୍ନୀ ମାଙ୍କ ସହିତ ରହି ସେଠିକୁ ଆନନ୍ଦ ଉପଭୋଗ କରିବା ପାଇଁ ଆସିଲେ, ଯେଉଁ ବନ୍ଧ ଜଳ ବନ୍ଦ ହେଇଗଲା, ଜଳ ପତନ ବଢ଼ିଗଲା ବଢ଼ିଗଲା ତାଙ୍କ ଶିବିରରେ ସବୁ ଆସି ପହଞ୍ଚିଗଲେ, ଜଳ ପାଣି ସବୁ ବୁଡ଼ିଗଲା। ତେଣୁ ରାବଣ ବହୁତ କ୍ରୋଧ ପ୍ରକାଶ କରି ଆସିଲେ, କିଏ ଏମିତି ହେଲା କରିକି ଦେଖିଲା ବେଳକୁ ଇଏ ହେଉଛନ୍ତି କାର୍ତ୍ତାର୍ଜୁନ, ତାଙ୍କ ସହିତ ଯୁଦ୍ଧ କରିବା ପାଇଁ ବସିଲେ। କାର୍ତ୍ତାର୍ଜୁନ ଯୁଦ୍ଧ କ'ଣ କରିବେ, କାର୍ତ୍ତାର୍ଜୁନ ତାଙ୍କୁ କାଖରେ ଡାକିଦେଲେ, ଏତେ ରାବଣର ଶକ୍ତି ଥିଲା। ବର୍ଣ୍ଣନା କରାଯାଇଛି ରାବଣର ଶକ୍ତି ଏଭଳି, ଆପଣମାନେ ତ ଜାଣନ୍ତି ଭାଗବତ ବର୍ଣ୍ଣନା କରାଯାଇଛି ରାବଣର ଶକ୍ତି ଏଭଳି ଥିଲା, ଯେତେବେଳେ ଦେବତାମାନଙ୍କ ସହିତ ଯୁଦ୍ଧ କରୁଥିଲେ ରାବଣ, ସେହି ସମୟରେ ଇନ୍ଦ୍ରଦେବ ତାଙ୍କର ବାହନ ଯେଉଁ ରହିଛନ୍ତି ହସ୍ତି, ଯେଉଁ ଐରାବତ ହସ୍ତିରେ ରାବଣକୁ ପ୍ରହାର କରିଥିଲେ। ଐରାବତ ହସ୍ତିରେ ରାବଣ ତାର ରାବଣ ମୋର ବକ୍ଷ ଦେଶରେ ଛାତିକୁ ପ୍ରହାର କରିଥିଲେ, ସେ ହାତୀ ତା ଦାନ୍ତରେ ପ୍ରହାର କରିଥିଲେ, ସେ ଦାନ୍ତ ଭାଙ୍ଗିଗଲା ଏବଂ ଭାଙ୍ଗିକି ଚୂର୍ଣ୍ଣ ବିଚୂର୍ଣ୍ଣ ହେଇଗଲା, ଧଳା ପାଉଡର ଭଳିଆ ଅଟା ଭଳିଆ ଚାରିଆଡ଼େ ବିଛେଇ ହେଇଗଲା। ଏପଟେ ଏଇଟା ଦେଖିକି ରାବଣ ବହୁତ ଜୋରରେ ହସୁଥିଲେ, ଏଭଳି ଭାବରେ ରାବଣର ଶକ୍ତି ରହିଛି ବର୍ଣ୍ଣନା କରାଯାଇଛି, ସ୍ୱପ୍ନ ମଧ୍ୟରେ ବର୍ଣ୍ଣନା କରାଯାଇଛି। ତେଣୁ ସେଇ ରାବଣକୁ ସେ କାକରେ ଡାକି ନେଇଯାଇଥିଲେ, ତାଙ୍କର କାର୍ତ୍ତାର୍ଜୁନଙ୍କର ଯେଉଁ ପୁତ୍ରମାନେ ଥିଲେ, କେତେ 10000 କେତେ ପୁତ୍ର ଥିଲେ ସବୁ ନବମସ୍କନ୍ଦରେ ଆସିବ ସେସବୁ କଥା, ସେମାନେ ସବୁ ଖେଳୁଥିଲେ ତା ସହିତ, ଏଭଳି ଘଟଣା ସବୁ ରହିଛି। ତେଣୁ ଇଏ କାର୍ତ୍ତାର୍ଜୁନ ଥରେ ଯାଇଥିଲେ ଶିକାରକୁ, ଯାଇଥିଲା ବେଳେ ପରଶୁରାମଙ୍କ ପିତା ସେ ହେଉଛନ୍ତି ଯମଦଗ୍ନି କାର୍ତ୍ତାର୍ଜୁନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ନବମ ସ୍କନ୍ଦ 23000 ବର୍ଣ୍ଣନା କରାଯାଇଛି, 85000 ବର୍ଷ ଧରି ଶାସନ କରିଥିଲେ, ଏତେ ଶକ୍ତିଶାଳୀ ରାଜା ଥିଲେ। ତାଙ୍କର ପୁତ୍ର ଥିଲେ 10000 ପୁତ୍ର ଥିଲେ। ତେଣୁ ଥରେ କାର୍ତ୍ତାର୍ଜୁନ ଏଇ ତାଙ୍କର ସେଇ ବଂଶରେ ଆସୁଛନ୍ତି ମଧୁ, ମଧୁଙ୍କର ପୁତ୍ର ହେଉଛନ୍ତି ବୃଷ୍ଣୀ, ଯେଉଁ ବୃଷ୍ଣୀ ବଂଶରେ ଭଗବାନ ମଧ୍ୟ ଆସିଛନ୍ତି, ବା ସ୍ନେହ ଅର୍ଜୁନ ଭଗବାନଙ୍କୁ ମଧ୍ୟ ସମ୍ବୋଧନ କରିଛନ୍ତି ବା ସ୍ନେହ। ତେଣୁ ଇଏ ଯେଉଁ ରହିଛନ୍ତି, ଥରେ ଯାଇଥିଲେ ଶିକାର କରିବା ପାଇଁ, ଯମଦଗ୍ନିଙ୍କର ଆଶ୍ରମରେ ପହଞ୍ଚିଗଲେ, ତାଙ୍କର ସେନାପତି ସୈନ୍ୟମାନଙ୍କ ସହିତ ଯମଦଗ୍ନି ତାଙ୍କୁ ଆତିଥ୍ୟ ପ୍ରଦାନ କଲେ, ସେ ଭାବୁଥିଲେ ଋଷି କ'ଣ ଖାଇବାକୁ ଦେବେ, ଫଳମୂଳ କ'ଣ ଟିକେ ଦେବେ, ଏ ଭାବୁଥିଲେ, କିନ୍ତୁ ଏଭଳି ଖାଦ୍ୟ ପ୍ରଦାନ କଲେ
ତାଙ୍କର ରାଜପ୍ରସାଦ ମଧ୍ୟ ଏଠି ଖାଦ୍ୟ ରାଜ ଖାଦ୍ୟ ହେଉନଥିବ ଏଭଳି ଭାବରେ ରାଜପ୍ରସାଦ ଯେଉଁ ରହିଛି ଏତେ ଖାଦ୍ୟ ଖାଉନଥିବେ ଏଭଳି ଭାବରେ ସବୁ ଦେଖିକି ଆଶ୍ଚର୍ଯ୍ୟ ହେଇଗଲେ ପରଶୁରା ଏ ଯେଉଁ ଯମଦଗ୍ନୀ ଏ ଆମର ଯେଉଁ ରହିଛନ୍ତି କାର୍ତ୍ତ୍ୟାର୍ଜୁନ ତେଣୁ ସେ ଅନୁସନ୍ଧାନ କଲେ କେମିତି ଏଇଭଳି ବଣ ଭିତରେ ରହିକିରି ଏତେ ସବୁ ଖାଦ୍ୟ ଯେଉଁ ହଜାର ହଜାର ତାଙ୍କର ସବୁ ସୈନ୍ୟମାନେ ଆସୁଥିଲେ ସମସ୍ତଙ୍କୁ ଏତେ ସୁନ୍ଦର ଖାଦ୍ୟ ସବୁ ପ୍ରଦାନ କରାଗଲା ଆଶ୍ଚର୍ଯ୍ୟ ହେଇଗଲେ ହଁ ତେଣୁ ବୁଝିଲା ବେଳକୁ କ'ଣ ହେଇଛି ନା ତାଙ୍କର ଗୋଟେ ଗାଭୀ ଅଛି ଯେଉଁଟା ଏକ କାମଧେନୁ କାମଧେନୁ ଗାଭୀ ସବୁକିଛି ପ୍ରଦାନ କରିପାରିବ ତେଣୁ ସେ ତାଙ୍କୁ ମାଗିଲେ ସେ କାମଧେନୁ ଗାଭୀ ଦେବା ପାଇଁ ସେମାନେ କଲେ ଋଷିମାନେ ଗାଭୀର ଆବଶ୍ୟକତା ରହିଛି ସେମାନେ ସବୁ ଗାଭୀର ଯେଉଁ କ୍ଷୀରରେ ସେଥିରୁ ଯେଉଁ ହବି ବା ଯେଉଁ ଘିଅ ହେଉଛି ସେ ଘିଅରେ ସବୁ ସେ ଯଜ୍ଞ କରିବେ ତେଣୁ ଏସବୁ ପାଇଁ ସେ ମନା କରିଦେଲେ କିନ୍ତୁ ଇଏ ଜବରଦସ୍ତି ଘିନି ଆସିଲେ ଜବରଦସ୍ତି ଗାଭୀ କାମଧେନୁ ଗାଭୀକୁ ଘୁଣି ଆସିଲେ ଘିନି ଆସିଲେ ସେ ସମୟରେ ପରଶୁରାମ ବାହାରିଥିଲେ ତାପରେ ପରଶୁରାମ ଆସିକିରି ତାଙ୍କୁ ଯାଇକିରି ହତ୍ୟା କଲେ ହତ୍ୟା କଲେ ତାଙ୍କ 10,000 ପୁତ୍ର ଥିଲେ ଏବଂ ବହୁତ ସୈନ୍ୟ ଥିଲେ ଏଇ ପରଶୁରାମ କେବଳ ଗୋଟିଏ ପରଶୁରେ ସମସ୍ତଙ୍କୁ ହତ୍ୟା କରିଦେଲେ ଏଭଳି ଭାବରେ ତାଙ୍କର ଶକ୍ତି ଥିଲା ପରଶୁରାମ ଭଗବାନ ଜଣେ ଅବତାର ଇଏ ଯେଉଁ 10 ସ୍ତୋତ୍ରରେ ଜୟଦେବ ଗୋସ୍ୱାମୀ କହିଛନ୍ତି ସେଇଟା କ୍ଷତ୍ରିୟ ରୁଧିର ମୟେ ଜଗତ ଭଗତ ପାପମ୍ ସ୍ନପୟସି ପୟସି ସମିତ ଭବତାପମ୍ କେଶବ ଧୃତା ଭୃଗପତି ରୂପ ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ ନିକ୍ଷେତ୍ର କରିଥିଲେ 21 ବାର ପୃଥିବୀ ସମଗ୍ର ପୃଥିବୀ ଗୋଟିଏ ପରଶୁରେ ହଜାର ହଜାର ଲକ୍ଷ ଲକ୍ଷ ସୈନ୍ୟଙ୍କୁ ସବୁ କାଟି ପକେଇଲେ ତେଣୁ ପରଶୁରାମ ଯେତେବେଳେ ଯାଇଛନ୍ତି ତୀର୍ଥ ଭ୍ରମଣ ସେତେବେଳେ ତାଙ୍କର ପିତା ଯେତେବେଳେ ଜାଣିଲେ ଏଇଭଳି ଭାବରେ ସେ ବହୁତ କ୍ଷତ୍ରିୟମାନଙ୍କୁ ସଂହାର କରିଛନ୍ତି ତେଣୁ ସେ କହିଲେ ଆମେ ସବୁ ବ୍ରାହ୍ମଣ ଆମର କର୍ତ୍ତବ୍ୟ ହେଉଛି ଆମେ କ୍ଷମା କରିବା ତେଣୁ ଏଇ ଯେଉଁ ତୁମେ ଅପରାଧ କଲ ପାପ କଲ ପ୍ରାୟଶ୍ଚିତ କରିବା ପାଇଁ ତୁମେ ଯାଇକିରି କ୍ଷେତ୍ର ସବୁ ତୀର୍ଥକୁ ଯାଇକିରି ସେଠି ସବୁ ଭଗବାନଙ୍କ ଉଦ୍ଦେଶ୍ୟରେ ତୀର୍ଥରେ ଯାଇକି ତୀର୍ଥ ପର୍ଯ୍ୟଟନ କର ଏଇଭଳି ଭାବରେ କହିବାରୁ ସେ ଚାଲିଗଲେ ଏବଂ ସେହି ସମୟରେ ତାଙ୍କର ଯେଉଁ କେତେଜଣ ପୁତ୍ର ବଞ୍ଚିକି ରହିଥିଲେ ସେମାନେ ଆସିକିରି ଜମଦଗ୍ନିଙ୍କର ମସ୍ତକୁ ଛେଦନ କରି ନେଇଗଲେ ମସ୍ତକୁ ଛେଦନ କରି ନେଇଗଲେ ତାଙ୍କର ପତ୍ନୀ ରହୁଛନ୍ତି ରେଣୁକା ରେଣୁକା କ୍ରନ୍ଦନ କରିବା ପାଇଁ ଆରମ୍ଭ କଲେ ଏବଂ କୁହାଯାଏ ରେଣୁକା ତାଙ୍କର ଦକ୍ଷ ଦେଶରେ 21 ବାର ପ୍ରହାର କରିଥିଲେ ତାଙ୍କର ସ୍ୱାମୀଙ୍କର ନିଧନରେ ତେଣୁ ଇଏ ଆସି ପହଞ୍ଚିଗଲେ ପରଶୁରାମ ଆସି ପହଞ୍ଚିଗଲେ ପୃଥିବୀକୁ ସମଗ୍ର ପୃଥିବୀକୁ 21 ବାର ନିକ୍ଷେତ୍ର କଲେ କ୍ଷେତ୍ର ମାନଙ୍କୁ ସଂହାର କଲେ ଭଗବାନଙ୍କ ଜଣେ ଶକ୍ତାବଶ ଅବତାର ପରଶୁରାମ ଏବଂ ଯାଇକିରି ସେମାନଙ୍କୁ ସବୁ ପୁଣି ହତ୍ୟା କରିକିରି ତାଙ୍କର ପିତାଙ୍କର ମସ୍ତକକୁ ଆଣିଲେ ଆଣିକିରି ପୁଣି ତାଙ୍କୁ ଜୀବନଦାନ କଲେ ଏବଂ ସିଏ ବର୍ତ୍ତମାନ ଆମର ଯେଉଁ ସପ୍ତର୍ଷି ଅଛନ୍ତି ତାଙ୍କ ଭିତରେ ଜଣେ ଋଷି ସପ୍ତର୍ଷି ଯମଦଗ୍ନୀ ଏ ବହୁତ ଘଟଣା ଅଛି ତେଣୁ ଏହିଭଳି ଭାବରେ ଯେଉଁ ରହିଛନ୍ତି କାର୍ତ୍ତ୍ୟାର୍ଜୁନ ଇଏ ମଧ୍ୟ ସେହିଭଳି ଭାବରେ ପରୀକ୍ଷିତ ମହାରାଜ ତାଙ୍କ ଭଳି ଧନୁର୍ଧାରୀ ହେବେ ଏ କଥା କୁହାଯାଉଛି ମାନେ ସବୁ ପ୍ରସିଦ୍ଧ ରାଜାମାନେ ସବୁ ଅଛନ୍ତି ଇଏ ଇଏ ଏକା ସମସ୍ତଙ୍କ ଭଳି ସମାନ ହେଇଯିବେ ଏତେ ପରୀକ୍ଷିତ ମହାରାଜଙ୍କର ଶକ୍ତି ସବୁ ରହିଛି ତାପରେ ଭବିଷ୍ୟତରେ ମଧ୍ୟ ସେସବୁ ଆସିଲା ସେସବୁ ଦେଖିଲେ ସେଇଭଳି ଭାବରେ କାର୍ଯ୍ୟ ଏବଂ ହୁତାଶ ହେବ ଦୁର୍ଦ୍ଦଶ ଏତେ ତାଙ୍କର ଶକ୍ତି ରହିବ ଦୁର୍ଦ୍ଦଶ ହେବେ ଅଗ୍ନି ଭଳି ଅଗ୍ନି ଯେମିତି ସବୁକିଛି ନଷ୍ଟ କରିଦିଏ ସେଇଭଳି ଭାବରେ ଇଏ ମଧ୍ୟ ଶାସନ କରିବା ପାଇଁ ଯେଉଁମାନେ ଶାସନ ବିଧି ଅନୁସାରେ ଚଳିବେ ନାହିଁ ତାଙ୍କୁ ସେହିଭଳି ଭାବରେ ଦଣ୍ଡ ପ୍ରଦାନ କରିବେ ଏବଂ ସମୁଦ୍ର ଇବ ଦୁସ୍ତର ସମୁଦ୍ର ଇବ ଦୁସ୍ତର କହିଲେ ସମୁଦ୍ର ଭଳି ସମୁଦ୍ରକୁ କେହି ପାର ହେଇପାରିବେ ନାହିଁ ଏତେ ରହିଛି ଜଳରାଶି ରହିଛି ସେହିଭଳି ଭାବେ ଗମ୍ଭୀର ଭଗବଦ୍ଗୀତାରେ ମଧ୍ୟ ଭଗବାନ ସମୁଦ୍ର ବିଷୟରେ ଉଦାହରଣ ଦେଇଛନ୍ତି ଯେଭଳି ଭାବରେ ସମୁଦ୍ରରେ ଯେତେ ଜଳ ପ୍ରବେଶ କଲେ ମଧ୍ୟ ସେ ଆକୁର୍ଯ୍ୟ ମାଣ ମଚ ପ୍ରତିଷ୍ଠାନ ସମୁଦ୍ର ମହାପ ପ୍ରବିଶନ୍ତି ଯଦ୍ବତ୍ ଯଦ୍ବତ୍ କାହା ପ୍ରବିଶନ୍ତି ସର୍ବେଶ ଶାନ୍ତି ମହାପ୍ରଦିନ କାମ କାହିଁ ଭାଗ ଦୁଇଟା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି, ସମୁଦ୍ରର ଉଦାହରଣ ଦେଇଛନ୍ତି, ସମୁଦ୍ରରେ ଯେତେ ନଦୀ ପ୍ରବେଶ କଲେ ମଧ୍ୟ ସେ ବିଚଳିତ ହୁଅନ୍ତି ନାହିଁ, ଏଭଳି ସ୍ଥିର ଥିଲେ, ସମୁଦ୍ର ସ୍ଥିର ଅଛନ୍ତି ସେଭଳି ଭାବରେ ଇଏ ଯେତେ ଅସୁବିଧା ଆସିଲେ ମଧ୍ୟ ସ୍ଥିର ରହିବେ, ସମୁଦ୍ର ଭଳି ସ୍ଥିର ରହିବେ, ଦୁସ୍ତର ସମୁଦ୍ର ଏକ ଦୁସ୍ତର। ତେଣୁ ତାପରେ ସବୁ କହୁଛନ୍ତି, ମୃଗେନ୍ଦ୍ର ଇବ ବିକ୍ରାନ୍ତ ନିଷେବ୍ୟ ହିମବାନ ଇବ ତିତିକ୍ଷୁର ବସୁଧେବାସୁ ସହିଷ୍ଣୁ ପିତରା ଇବ। ଏଠି ତାଙ୍କର ଗୁଣ ଅଛି, କ'ଣ ବର୍ଣ୍ଣନା କରାଯିବ, ସବୁ ଗୁଣ ତ ବର୍ଣ୍ଣନା କରିହେବ ନାହିଁ। ମୃଗେନ୍ଦ୍ର ଇବ ବିକ୍ରାନ୍ତ, ଭଗବତ ଗୀତାରେ ଭଗବାନ କହିଲେ ମୃଗାଣାମ ମୃଗେନ୍ଦ୍ରହମ, ପଶୁମାନଙ୍କ ଭିତରେ ମୋ 30 ଲକ୍ଷ ପଶୁ ଅଛନ୍ତି, ତାଙ୍କର ସର୍ଦ୍ଦାର ବା ତାଙ୍କର ରାଜା ହେଉଛନ୍ତି ସିଂହ, ମୃଗାଣାମ ମୃଗେନ୍ଦ୍ରହମ, ସେଇଭଳି ଭାବରେ ଇଏ ତାଙ୍କ ଭଳି ହେବେ ବିକ୍ରାନ୍ତ, ତାଙ୍କର ଏତେ ଶକ୍ତି ରହିଛି ପରୀକ୍ଷିତ ମହାରାଜଙ୍କର। ମୃଗେନ୍ଦ୍ର ଏବେ ବିକ୍ରାନ୍ତ ନିଷେବ୍ୟ ହିମବାନ ଇବ, ଯେଉଁ ଆମର ହିମାଳୟ ରହିଛନ୍ତି, ହିମାଳୟ ଯେମିତି ସବୁ ମୁନି ଋଷିମାନେ ସେଇ ହିମାଳୟର ଆଶ୍ରୟ ନେଇକରି ଭଗବାନଙ୍କ ଆରାଧନା କରୁଛନ୍ତି, ଇଏ ସେଇଭଳି ଭାବରେ ନିଷେବ୍ୟ ସମସ୍ତଙ୍କ ଯିଏ ଆସିବେ ତାଙ୍କ ଶରଣରେ ସେ ତାଙ୍କୁ ଶରଣ ପ୍ରଦାନ କରିବେ, ନିଷେବ୍ୟ ହିମବାନ ଇବ। ଏବଂ ତିତିକ୍ଷୁର ବସୁଧେବାସୁ, ବସୁଧେବ ଯେଉଁ ରହିଛନ୍ତି ଆମର ବସୁଧା ପୃଥିବୀ, ପୃଥିବୀ ଉପରେ କେତେ ପ୍ରକାର ସବୁ ଜୀବ ଅଛନ୍ତି, କେତେ 84 ଲକ୍ଷ ପ୍ରକାର ଜୀବ ଅଛନ୍ତି, କେତେ କ'ଣ ସବୁ ହେଉଛି, ଅତ୍ୟାଚାର ହେଉଛି ପୃଥିବୀ ଉପରେ, ପୃଥିବୀ ସବୁ ସହି ନେଉଛି ପୃଥିବୀ। ତେଣୁ ତିତିକ୍ଷୁ ବସୁଧେବାସୁ, ପୃଥିବୀ ଯେଉଁ ପୃଥିବୀ ମାତା ଯିଏ ଯେତା କଲେ ମଧ୍ୟ ପୃଥିବୀ ଉପରେ ଯେତେ ପାହାଡ଼ ପର୍ବତ କେତେ କ'ଣ କୋଠା ବାଡ଼ି ସବୁ ହେଉଛି, କିନ୍ତୁ ପୃଥିବୀ ସବୁ ସହି ନେଉଛି, କିନ୍ତୁ ପୃଥିବୀ ପାପ ସହିପାରନ୍ତି ନାହିଁ ବୋଲି କୁହାଯାଏ। ତେଣୁ ସେଇଭଳି ଯାହା ହଉ ପୃଥିବୀ ଏଭଳି ସହି ନିଅନ୍ତି ତିତିକ୍ଷୁ, ତେଣୁ ଇଏ ମଧ୍ୟ ସେଇଭଳି ଭାବରେ ସବୁ ସହିବେ ପୃଥିବୀ ବସୁଧେବାସୁ। ଏବଂ ସହିଷ୍ଣୁ ପିତରାଣିବ, ଆଉ ଗୋଟେ କଥା ହେଉଛି ସହିବେ କେମିତି ସହିବେ, ତିତିକ୍ଷୁ କହିଲେ କ୍ଷମା କରିବେ, କ୍ଷମା କରିବେ, ସହିଷ୍ଣୁ କହିଲେ ସହି ନେବେ ସବୁ, କିଭଳି ଭାବରେ ସହିବେ ନା ପିତରା ହୋଇବ, ପିତାମାତା ଯେମିତି ତାଙ୍କ ପୁତ୍ରଙ୍କ କନ୍ୟାଙ୍କର ଅପରାଧକୁ ସହନ୍ତି ବା ସହନ୍ତି ଯେଭଳି ଭାବରେ ସେଭଳି ଭାବରେ ସହିବେ ହରିକିତ ମହାରାଜ। ତେଣୁ ଏଠି କୁହାଯାଉଛି ସର୍ବସଂଭାବି ବସୁଧା ପରେଶାନ ବାକ୍ସର ଜ୍ୱାଳା ନ ଅନୁଭବନ୍ତୁ ଅୟଂ ତୁ ତାମ ଅନୁଭବନ୍ ବି ନ ପ୍ରତିକରିଷ୍ୟତି। ଏ ଯେଉଁ ଉଦାହରଣ ଦେଇଛନ୍ତି ଆମର ଜଣେ କହିଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ବସୁଧା କେବଳ ସହି ନେବେ କାହିଁକି ନା ସେ ତାଙ୍କର ଆମେ ଯିଏ ତାକୁ ବସୁଧାକୁ ଯିଏ ଗାଡ଼ି ଦେଲେ ମଧ୍ୟ ସିଏ କ'ଣ ବୁଝୁଛନ୍ତି ନା କ'ଣ, ସେ ସେଟାକୁ ତାଙ୍କ ପାଇଁ ଉପରେ କ'ଣ କଷ୍ଟ ହେଉଛି କି, କିନ୍ତୁ ଇଏ ଆଗକୁ ଗାଡ଼ି ଦେଲେ ମଧ୍ୟ ଇଏ ସହିବେ, ଏତିକି ତଫାତ ରହିଛି, ବସୁଧାଙ୍କ ଠାରୁ ଆହୁରି ଉନ୍ନତ ସ୍ତରରେ ଇଏ ଅଛନ୍ତି। ତେଣୁ ଏଇଭଳି ଭାବରେ ପରସ୍ପରରେ କହୁଛନ୍ତି ପିତାମହ ସମସ୍ୱାମୀ ପ୍ରସାଦେ ଗ୍ରୀଷୋପମ ଆଶ୍ରୟ ସର୍ବଭୂତାନାଂ ଯଥା ଦେବୋରମାଶ୍ରୟ। ପିତାମହ ସମସ୍ୱାମୀ, ଏ ଯେଭଳି ଭାବରେ ସମତା ସମସ୍ତ ପ୍ରତି ସମାନ ବ୍ୟବହାର କରିବେ, କିଭଳି ଭାବ ନା ପିତାମହ, ପିତାମହ କହିଲେ ଆଚାର୍ଯ୍ୟମାନେ କହିଛନ୍ତି ଯୁଧିଷ୍ଠିର ମହାରାଜ ତାଙ୍କ ପିତାମହ ହେବେ, ଏବଂ ମଧ୍ୟ କୁହାଯାଇଛି ବ୍ରହ୍ମା ମଧ୍ୟ ପିତାମହ କୁହାଯାଏ, ପିତାମହ ତେଣୁ ଭଗବାନ ହେଉଛନ୍ତି ପ୍ରପିତାମହ ବୋଲି କୁହାଯାଏ ଭଗବାନଙ୍କୁ, ବ୍ରହ୍ମା ହେଉଛନ୍ତି ପିତାମହ ବା ଭୀଷ୍ମକୁ ମଧ୍ୟ ପିତାମହ କୁହାଯାଏ, ଏଇଭଳି ଭାବେ ପ୍ରସିଦ୍ଧ ଭୀଷ୍ମଦେବ ରହିଛନ୍ତି ପିତାମହ, ତେଣୁ ଏହିଭଳି ଭାବରେ ସେ ସମସ୍ତଙ୍କ ପ୍ରତି ସମାନ ହେବେ, ପିତାମହ ସମସ୍ୱାମୀ ପ୍ରସାଦ ଗ୍ରୀଷୋପମ, ପ୍ରସାଦ ବା କୃପା କରିବା ପାଇଁ କିଭଳି ଭାବେ ନା ଗ୍ରୀଷୋ, ଗ୍ରୀଷୋ କହିଲେ ଗିରିର ଈଶ ହେଉଛନ୍ତି କୈଳାସପତି, ଏ ହେଉଛନ୍ତି ଶିବଜୀ, ସେ ତାଙ୍କର ଉପମା ଦିଆଯାଏ, ଆମେ କହିଥିଲୁ ଶିବ ବ୍ରହ୍ମା ଏବଂ ବିଷ୍ଣୁ ତିନିଙ୍କ ଭଳି ସମାନ, ଇଏ ଏତେ ତାଙ୍କର ଶକ୍ତି ଗୁଣ ସବୁ ରହିଛି, ପୂର୍ବରୁ କୁହାଗଲା ବିଷ୍ଣୁଙ୍କ ଭଳି ଏଇ ପରେ ଆସିବ, ଏଇ ଶ୍ଳୋକରେ ଆସିବ ବିଷ୍ଣୁଙ୍କ ଭଳି ସେ ଶରଣ ପ୍ରଦାନ କରିବେ। ଆ ପୂର୍ବରୁ କୁହାଗଲା ବ୍ରହ୍ମାଙ୍କ ଭଳି ସେ ପିତାମହ, ବ୍ରହ୍ମାଙ୍କ ଭଳି ସେ ସମ୍ୟକ ପ୍ରଦର୍ଶନ କରିବେ ଏବଂ ଶିବଜୀଙ୍କ ଭଳି ସେ କୃପା ପ୍ରଦର୍ଶନ କରିବେ, ପ୍ରସାଦେ ବା କୃପା ପ୍ରଦର୍ଶନ କରିବେ। ଗୋଟେ କଥା ରହିଛି, ପ୍ରଭୁପାଦ ମହାରାଜଙ୍କ ଭାଷାରେ କହୁଛନ୍ତି ଶିବଜୀ ଆଶୁତୋଷ ବୋଲି କୁହାଯାଏ। ଶିବଜୀଙ୍କର ଗୋଟେ ଥର ଥିଲେ ଜଣେ ଅସୁର, ସେ ହେଉଛନ୍ତି ବୃକାସୁର। ବୃକାସୁର ସେ ଜାଣିବା ପାଇଁ ଚାହିଁଲା କାହାକୁ ମୁଁ ପୂଜା କଲେ ଖୁବ୍ ଶୀଘ୍ର ସେ ସନ୍ତୁଷ୍ଟ ହେଇଯିବେ, ମୋର ଅଭୀଷ୍ଟ ବର ପ୍ରାପ୍ତ ହେବି। ଏଇଭଳି ଭାବରେ ସେ ପଚାରିଲେ, ନାରଦମାନଙ୍କୁ ପଚାରିଲେ, ନାରଦମାନେ କହିଲେ ଶିବ ବସନ୍ତି ଆଶୁତୋଷ, ସାର୍ କାହାକୁ ପୂଜା କରିବ, ଶିବଙ୍କୁ ଆଶୁତୋଷ, ସିଏ ତାଙ୍କୁ ପୂଜା କଲେ କର୍ପୂର ଗୌରମ କରୁଣାବତାରମ ସଂସାର ସାରମ ଭୁଜଗେନ୍ଦ୍ରହାରମ ସଦାବସନ୍ତମ ହୃଦୟାରବିନ୍ଦେ ଭବଂ ଭବାନୀ ସହିତମ ନମାମି, ଭବାନୀ ସହିତମ ନମାମି। ଦେଖନ୍ତୁ ଶିବଜୀ ସମସ୍ତ ଦେବ ଦେବତାମାନଙ୍କୁ ରକ୍ଷା କରିବା ପାଇଁ, ସମଗ୍ର ମାନବ ଜାତି, ସମଗ୍ର ମାନବ ସଭା, ସବୁ ଜୀବମାନଙ୍କୁ ଉଦ୍ଧାର କରିବା ପାଇଁ କର୍ପୂର ଗୌରମ, ତାଙ୍କର ଶରୀର ଥିଲା ଗୌରବର୍ଣ୍ଣ, କିନ୍ତୁ ସେ ଏ ଯେଉଁ କାଳକୁଟ ବିଷକୁ ପାନ କରିଦେଲେ ଏବଂ ବିଷ ସମସ୍ତ ଜୀବକୁ ରକ୍ଷା କଲେ ଏବଂ ତାଙ୍କ ଭିତରେ ମଧ୍ୟ ଶରୀର ଭିତରେ ବହୁତ ଜୀବ ଅଛନ୍ତି, କାରଣ ସିଏ ହେଉଛନ୍ତି ପିତା ଏବଂ ମାତା, ଶିବଜୀ ହେଉଛନ୍ତି ପିତା ଏବଂ ପାର୍ବତୀ ହେଉଛନ୍ତି ମାତା, ସମଗ୍ର ବ୍ରହ୍ମାଣ୍ଡର ଯେତେ ଜୀବ ଅଛନ୍ତି। ତେଣୁ ସେ ଯଦି ସେ ବିଷକୁ ଭିତରକୁ ନେଇଥାନ୍ତେ ତାହେଲେ ସେଥିରେ ମଧ୍ୟ ବହୁତ ଜୀବ ରହିଛନ୍ତି, ସେମାନେ ସବୁ ମୃତ୍ୟୁବରଣ କରିଥାନ୍ତେ, କିନ୍ତୁ ଶିବଜୀ ନୀଳକଣ୍ଠ ହେଇଗଲେ, କଣ୍ଠରେ ଧାରଣ କଲେ, ଆମ କଣ୍ଠରେ ଗୋଟିଏ ବୁନ୍ଦା ପାଣି ରଖିପାରିବା ନାହିଁ, ଶିବଜୀଙ୍କର ଏତେ ଶକ୍ତି ରହିଛି, ନୀଳକଣ୍ଠ ହେଇଗଲେ ସିଏ। ଭାଗବତ ତାଙ୍କ ବିଷୟରେ ବର୍ଣ୍ଣନା କରେ, ସମୁଦ୍ର ମନ୍ଥନ ଲୀଳାରେ ଶିବଜୀଙ୍କର ଅଷ୍ଟମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଶିବଜୀ ଏତେ କୃପାମୟ ସିଏ। ତେଣୁ ଏଇଭଳି ଭାବରେ ଶିବଜୀ ଯେତେବେଳେ ବର୍ଣ୍ଣନା କରାଯାଇଛି, ପ୍ରକାଶରୁ ଆସି ତପସ୍ୟା କଲେ, ଶିବଜୀଙ୍କର ଆରାଧନା କଲେ, ଶିବଜୀ ଡେରି ହେବା ଆସିଲା ଦେଖିକରି କ'ଣ କରେ, ନିଜ ଶରୀରକୁ ଖଣ୍ଡ ଖଣ୍ଡ କରିକି ସେ ଯଜ୍ଞରେ ଆହୁତି ଦେଉଥିଲେ। ତେଣୁ ଶିବଜୀ ଆସି ପହଞ୍ଚିଗଲେ, ପାର୍ବତୀଙ୍କ ସହିତ ଆସି ପହଞ୍ଚିଗଲେ, ପହଞ୍ଚିଗଲେ ଯେତେବେଳେ ପ୍ରକାଶର ଯେତେବେଳେ ଦେଖିଲା ତାର ଯେଉଁ ମନରେ ଧାରଣା ଥିଲା ସବୁ ଭୁଲିଗଲା, ଏଇ ଯେଉଁ ପାର୍ବତୀଙ୍କ ରୂପ ଦେଖିକରି, ପାର୍ବତୀଙ୍କ ରୂପ ଦେଖିକି ଭୁଲିଗଲା କ'ଣ ମାଗିବ। ସେ ଶିବଜୀ କହିଲେ କାହିଁକି ଏତେ ଦୁଃଖ କଷ୍ଟ ଦେଉଛ, ତମେ ମୋତେ ବେଲପତ୍ର ଆଉ ଜଳ ଟିକେ ଦେଲେ ମୁଁ ସନ୍ତୁଷ୍ଟ ହେଇଯାଏ, ତମେ କାହିଁକି ଶରୀରକୁ ଏତେ କଷ୍ଟ ଦେଉଛ, କ'ଣ ବର ଦରକାର କୁହ। ତେଣୁ ସେ କ'ଣ ମାଗିବ, ସେ ଚାହୁଁଛି ପାର୍ବତୀଙ୍କୁ ବିବାହ କରିବ, ପାର୍ବତୀଙ୍କୁ ମାଙ୍କୁ ବିବାହ କରିବା ପାଇଁ ଚାହୁଁଛି ସିଏ। ତେଣୁ କ'ଣ କହିବ, ଆଉ କହିଲା ଠିକ ମୋତେ ଏଇ ବର ଦିଅନ୍ତୁ, ମୁଁ ଯାହା ମସ୍ତକରେ ହାତ ରଖିବି ସିଏ ଧ୍ୱଂସ ହେଇଯିବ। ଏଇଭଳି ଭାବରେ ତାର ନାମ ହେଇଗଲା ଭସ୍ମାସୁର, ପ୍ରଭୁପାଦ ମହାରାଜ ଉଦାହରଣଟି ଦେଇଛନ୍ତି ତାଙ୍କ ଭାବାର୍ଥରେ। ତେଣୁ ଶିବଜୀ କହିଲେ ତଥା ଆସୁ, ଶିବଜୀ ଆଉ ଚିନ୍ତା କରେନି ଆଦ୍ୱାରା କ'ଣ ହବ, ଶିବଜୀ ଏଭଳି ଭଗବାନଙ୍କର କୁହାଯାଉଛି ନା ପ୍ରସାଦ ଗିରିଶୋପମ, ଶିବଜୀ ଏଇଭଳି ଭାବରେ ଏବଂ ବୃକାଶରେ ତାଙ୍କ ପଛପଟେ ଧାଇଁଲା, ଧାଇଁଲା ଯେତେବେଳେ ଶିବଜୀ ଧାଇଁଲେ କ'ଣ କରିବେ ପ୍ରାଣ ରକ୍ଷା କରିବା ପାଇଁ, ଏ ଗୋଟେ ଲୀଳା ଭଗବାନଙ୍କର, ଏଥିରେ ବହୁତ ଶିକ୍ଷା ଆମ ପାଇଁ ଅଛି। ତେଣୁ ଏଥିରେ ଶିକ୍ଷା ହେଉଛି କ'ଣ ନା, ଶିବଜୀଙ୍କ ଉପରେ ହେଉଛନ୍ତି ଭଗବାନ କୃଷ୍ଣ ବା ବିଷ୍ଣୁ, ତେଣୁ ଶିବଜୀଙ୍କର ଯେତେବେଳେ ମଧ୍ୟ ବିପଦ ପଡ଼େ ସେତେବେଳେ ସେ ଭଗବାନଙ୍କ ଶରଣ ନିଅନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ। ତେଣୁ ଶିବ ଭଗବାନଙ୍କର ଚିନ୍ତା କଲେ, ଆମର କୁହାଯାଇଛି ଭଗବାନଙ୍କ ନାମ ଯେଉଁ ରହୁଛନ୍ତି, ଭଗବାନଙ୍କ ସବୁ ଶ୍ରେଷ୍ଠ ଦେବତାମାନେ ଭଗବାନଙ୍କ ନାମ ନେଉଛନ୍ତି, ମହାମନ୍ତ୍ର ଯେଉଁ କୀର୍ତ୍ତନ ହେଉଛି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ। ଏଇ ନାମ ନାମ ଜପେ ବିନା ଜପେ ରେ ନାମ ଅସୁବିଧା ଆସିଲେ ସେ ଭଗବାନଙ୍କୁ ଶରଣ ନିଅନ୍ତି। ଆମେ କଣ କରିବା, ଆମ ଉପରେ ନିର୍ଭର କରୁଛି। ଭଗବାନ ଆସି ପହଞ୍ଚିଗଲେ, ଗୋଟେ ବ୍ରହ୍ମଚାରୀ ରୂପରେ ଆସିଗଲେ। ଶିବଜୀ ଧାଉଁଛନ୍ତି ତାଙ୍କ ପଛରେ, ବୃକାସୁର ଧାଉଁଛନ୍ତି। ଶିବଜୀ ତାଙ୍କୁ ପଚାରୁଛନ୍ତି, ତମେ ଶକୁନିଙ୍କ ପୁତ୍ର, ତମେ ଏତେ ବଡ଼ ବିଦ୍ୱାନ ବ୍ୟକ୍ତି ହେଇକିରି ଏଭଳି ପାଗଳ ବୋଲି କଣ ଧଉଛ? ସେ ଶୁଣୁନାହାନ୍ତି। ଏଇଭଳି ଭାବରେ ସେ ଧାଉଁଛନ୍ତି, ଭଗବାନ ମଧ୍ୟ ତାଙ୍କ ପଛରେ ଧାଉଁଛନ୍ତି। କ'ଣ ହେଲା କୁହ, ମୁଁ ତୁମକୁ ସାହାଯ୍ୟ କରିବି, ତମ ପାଇଁ ଆସିଛି, କ'ଣ ପାଇଁ ତମେ କ'ଣ କ'ଣ ଅସୁବିଧା ହେଇଛି କୁହ। ନା ଶିବଜୀ ମୋତେ ବର ଦେଇଛନ୍ତି, ଯାହା ମସ୍ତକରେ ମୁଁ ହାତ ଦେଇଦେବି ସେ ଧ୍ୱଂସ ହେଇଯିବ, ମୁଁ ତାଙ୍କର ମସ୍ତକରେ ହାତ ଦେବି। ତେଣୁ ଭଗବାନ ତାଙ୍କୁ ମୁହଁ କରିଦେଲେ ଏଭଳି ଭାବରେ, କହିଲେ ଦେଖ ଶିବଜୀ, ତମେ ଏତେ ବିଦ୍ୱାନ ପଣ୍ଡିତ ହେଇକିରି ଶିବଜୀ ପୁରା ପାଗଳ ବ୍ୟକ୍ତିଙ୍କ କଥାକୁ ଗ୍ରହଣ କଲ। ଶିବଜୀ ସେ ପୁରା ଯେଉଁ ବିଷ ପାଳନ କରିଦେଇଛନ୍ତି, ତାଙ୍କ ମସ୍ତକ କାମ କରୁନାହିଁ, ଠିକ ଭାବରେ କାମ କରୁନାହିଁ, ପାଗଳ ହେଇଯାଇଛନ୍ତି ସେ। ଆଉ ମଧ୍ୟ ତାଙ୍କର ଶ୍ୱଶୁର ତାଙ୍କୁ ଅଭିଶାପ ଦେଇଛନ୍ତି, ଦକ୍ଷ ଅଭିଶାପ ଦେଇଛନ୍ତି। କୌଣସି ଯୋଉ ରହିଛି ଯଜ୍ଞ ଭାଗ ସେ ପ୍ରାପ୍ତ ହେଇପାରିବେ ନାହିଁ। ଏଇଭଳି ଭାବରେ ତମେ ତାଙ୍କ କଥା ବିଶ୍ୱାସ, ତମେ ଦେଖୁନ ତମ ହାତରେ କିଛି ଲାଗିଛି, ଉଷୁମ ଲାଗୁଛି, ବର ତ ଦେଲେ ହାତ କିଛି ଗରମ ଲାଗୁଛି ନା ନା, ଦେଖୁନ ତ ମସ୍ତକ ହାତ ଦେଇକିରି କିଛି ହବ ନାହିଁ। ଏଇଭଳି ଭାବରେ ଭଗବାନ ମୋହ କରିଦେଲେ, ନିଜ ମସ୍ତକରେ ହାତ ଦେଇକି ଭସ୍ମ ହେଇଗଲା, ଭସ୍ମାସୁର। ଏଇଭଳି ଭାବରେ ଶିବଜୀଙ୍କର କଥା ବହୁତ ରହିଛି। ତେଣୁ ପ୍ରଭୁପାଦ ମହାରାଜ ଏଇ ଭସ୍ମାସୁର କଥା କହିଛନ୍ତି। ତେଣୁ ଇଏ ପରୀକ୍ଷିତ ମହାରାଜ ମଧ୍ୟ ସେଇଭଳି ଭାବରେ ଶିବଜୀଙ୍କ ଭଳି ଆଶୁତୋଷ, ସମସ୍ତଙ୍କୁ ସମସ୍ତଙ୍କୁ ଭଳି ଶୀଘ୍ର ପ୍ରସନ୍ନ ହେଇଯିବେ, ଏସବୁ କଥା ଆସିବ। କଳିଯୁଗ କଳିକୁ ମଧ୍ୟ ସେ ସ୍ଥାନ ଦେବେ, କଥା ଆସିବ ସବୁ। ତେଣୁ ଆଶ୍ରୟ ସର୍ବଭୂତାନାଂ ଯଥା ଦେବ ରମାଶ୍ରୟ, ରମାଶ୍ରୟ କହିଲେ ଲକ୍ଷ୍ମୀଦେବୀ। ଲକ୍ଷ୍ମୀଦେବୀ ଯେତେବେଳେ ଭାଗବତ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଅଷ୍ଟମ ସ୍କନ୍ଧ 5-12 8 ଅଧ୍ୟାୟରେ ଭଗବାନଙ୍କର ଲୀଳାଟି ହେଇଥିଲା, ସମୁଦ୍ର ମନ୍ଥନ ଲୀଳାଟି। ଏଇଟା ହେଉଛି ଷଷ୍ଠ ମନ ଚାକ୍ଷୁଷ ମନଙ୍କ ସମୟରେ ହେଇଥିଲା, ଚାକୁଷମାନଙ୍କ ସମୟ ହେଇଥିଲା, ଯେଉଁଥିରେ ଲକ୍ଷ୍ମୀଦେବୀ ସମୁଦ୍ର ମନ୍ଥନରୁ ବାହାରିଥିଲେ। ସମୁଦ୍ର ମନ୍ଥନରୁ ଯେତେବେଳେ ବାହାରିଥିଲେ, ସବୁ ଦେବତାମାନେ ତାଙ୍କର ରୂପ ଦେଖି ଆଶ୍ଚର୍ଯ୍ୟ ମୋହ ହେଇଯାଇଥିଲେ, ଏବଂ ଅସୁରମାନେ ସମସ୍ତେ ଚାହୁଁଥିଲେ ଲକ୍ଷ୍ମୀଦେବୀଙ୍କୁ ବିବାହ କରିବେ ବୋଲି। ତେଣୁ ସ୍ୱୟମ୍ବର ହେଲା, ସ୍ୱୟମ୍ବର ହେଲା ଭାଗବତ ଅଷ୍ଟମ ସ୍କନ୍ଧ 8 ଅଧ୍ୟାୟରେ ଲକ୍ଷ୍ମୀଦେବୀ କହିଛନ୍ତି, 3 ଶ୍ଳୋକ କହିଛନ୍ତି, କିଏ ତାଙ୍କର ଆଶ୍ରୟ ହେବେ। ନୂନଂ ତପୋଜସ୍ୟାନ ମନୋ ନିର୍ଜୟ ଜ୍ଞାନଂ କ୍ୱଚିତ୍ ଚନ ସଙ୍ଗ ବର୍ଜିତ କଶ୍ଚିନ୍ ମାତସ୍ୟ ନ ସଙ୍ଗ ନ କାମ ନିର୍ଜୟ ସ ଈଶ୍ୱର କିଂ ବରତୋ ବିପାଶ୍ରୟ। ସମସ୍ତଙ୍କୁ ଧ୍ୟାନ କଲେ ସିଏ, ଯିଏ ସେଠି ଥିଲେ, ଅତୀତରେ ଯିଏ ଅଛନ୍ତି, ଅତୀତରେ ଯିଏ ଥିଲେ, ଭବିଷ୍ୟତରେ ଯିଏ ଆସିବେ, ସମସ୍ତଙ୍କୁ ତିନି ଲୋକର ତିନି କାଳ ପାଇଁ ଯେଉଁମାନେ ଅଛନ୍ତି ପ୍ରସିଦ୍ଧ ବ୍ୟକ୍ତି, ତାଙ୍କ ବିଷୟରେ ଲକ୍ଷ୍ମୀଦେବୀ ଆଲୋଚନା କଲେ, ଧ୍ୟାନ କଲେ। ଏ 3 ଶ୍ଳୋକ ସେ କହିଛନ୍ତି, କିଏ ତାଙ୍କର ଆଶ୍ରୟ ହେବେ। ତେଣୁ ଆମେ ଖାଲି ସଂକ୍ଷେପରେ ଗୋଟେ କଥା କହିବା, ସେ କହୁଛନ୍ତି ନୂନଂ ତପୋଦର୍ଶନ ମନ ନିର୍ଜୟ। ବହୁତ ବ୍ୟକ୍ତି ଅଛନ୍ତି, ତପସ୍ୱୀ ବ୍ୟକ୍ତି ଅଛନ୍ତି, ଯେମିତି ଦୁର୍ବାସା, ଆମର ସକାଳେ ଦୁର୍ବାସାଙ୍କ କଥା ଚାଲିଛି ଭାଗବତ ନବସ୍କନ୍ଦ, ଏସବୁ ଲୀଳାଟି ରହିଛି ଦୁର୍ବାସାଙ୍କ କଥା ଅମ୍ବରୀଶ। କିନ୍ତୁ ଏତେ ତପସ୍ୟା ଥିଲା, ତପସ୍ୟା କରୁଥିଲେ, କିନ୍ତୁ କ୍ରୋଧକୁ ଜୟ କରିପାରିଲେ ନାହିଁ। ଅମ୍ବରୀଶ ଟିକେ ଦ୍ୱାଦଶ ତିଥି ପାଳନ କରିବା ପାଇଁ ଜଳ ତୁଳସୀ ଗଣ୍ଡେ ଗଣ୍ଡେ ଜଳ ତୁଳସୀ ପାଳନ କଲେ, ସେଥିରେ ସେ କ୍ରୋଧ ପ୍ରକାଶ ତାଙ୍କୁ ହତ୍ୟା କରିବା ପାଇଁ ବସିଗଲେ। ଏତେ କ୍ରୋଧ ତାଙ୍କର ଦୁର୍ବାସା, ସିଏ କ'ଣ ଲକ୍ଷ୍ମୀଦେବୀଙ୍କର ଆଶ୍ରୟ ହେବେ। ନୂନଙ୍କ ତପସ୍ୟା ନମନୁର୍ଯ୍ୟ ଜ୍ଞାନଙ୍କ ଚିତ୍ତ ସ୍ୱନ ସଙ୍ଗ ବର୍ଜିତ। ବହୁତ ଜ୍ଞାନୀ ବ୍ୟକ୍ତି ଅଛନ୍ତି, ଯେମିତି ଶୁକ୍ରାଚାର୍ଯ୍ୟ ଭଗବତ ଗୀତାରେ ଭଗବାନ କହିଲେ, କବି ନା କୁଶନା କବି, ବିଦ୍ୱାନ ବ୍ୟକ୍ତିମାନଙ୍କ ଭିତରେ ମୁଁ ହେଉଛି ଉଷନା ବା ଶୁକ୍ରାଚାର୍ଯ୍ୟ, ଏମିତି ଜ୍ଞାନୀ ଯିଏକି ମୃତ୍ୟୁ ବ୍ୟକ୍ତିକୁ ମଧ୍ୟ ସେ ଜୀବନ ଦାନ ଦେଇପାରିବେ, ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ରହିଛି, ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ପାଖରେ ସେ ଔଷଧ ନାହିଁ, ସେ ମନ୍ତ୍ର ନାହିଁ ତାଙ୍କ ପାଖରେ, ତେଣୁ ସେ ତାଙ୍କ ପୁତ୍ର କଚକୁ ପଠାଇଥିଲେ ତାଙ୍କ ପାଖକୁ ଶିକ୍ଷା କରିବା ପାଇଁ, ବହୁତ ଘଟଣା ରହିଛି। ଏତେ କିନ୍ତୁ କ'ଣ ହବ ନ ସଙ୍ଗ ବର୍ଜିତ, ଶ୍ୱଶୁର ମାନଙ୍କ ସଙ୍ଗକୁ ତ୍ୟାଗ କରିପାରୁନାହାନ୍ତି, ନ ସଙ୍ଗ ବର୍ଜିତ। କଶ୍ଚିନ୍ ମହାନ୍ତ ସନ କାମନର୍ଯ୍ୟ, ବହୁତ ମହାନ ବ୍ୟକ୍ତି ରହିଛନ୍ତି, ଯେମିତି ବ୍ରହ୍ମା, ବ୍ରହ୍ମା ମଧ୍ୟ ସୃଷ୍ଟି ଆରମ୍ଭ କରିଥିଲେ, ସେତେବେଳେ ଯିଏ ଗୋଟେ କନ୍ୟା ସୃଷ୍ଟି କଲେ ସରସ୍ୱତୀ ଦେବୀ, ଏଭଳି ଭାବରେ ତାଙ୍କର ରୂପ ସୌନ୍ଦର୍ଯ୍ୟ ଦେଖି ସିଏ ମଧ୍ୟ କାମ ମୋହିତ ହେଇଯାଇଥିଲେ, ପିତା ହେଇକିରି ମଧ୍ୟ ତାଙ୍କ ପ୍ରତି ଧାବିତ ହେଇଥିଲେ, ଏ ବହୁତ ଘଟଣା, ବଡ଼ ଘଟଣା ରହିଛି। ତେଣୁ ଲକ୍ଷ୍ମୀ ଦେବୀ ସେଇଟା ଚିନ୍ତା କରୁଛନ୍ତି, ସଈଶ୍ୱର କିଙ୍ଗ ପରତ ବିପାଶ୍ରୟ, ଆଉ ସେ ଯେଉଁ ଈଶ୍ୱର ରହିଛନ୍ତି ଦେବତାମାନଙ୍କ, ତ୍ରିଲୋକର ଅଧିପତି ହେଉଛନ୍ତି ଦେବତାମାନଙ୍କ ରାଜା ଇନ୍ଦ୍ର, ତ୍ରିଲୋକର ସେ ଅଧିପତି, କିନ୍ତୁ ସେ କି ଈଶ୍ୱର, ସଈଶ୍ୱର କିଙ୍ଗ ପରତ ବିପାଶ୍ରୟ, ଯେତେବେଳେ ତାଙ୍କ ଉପରେ ବିପତ୍ତି ଆସୁଛି ସେତେବେଳେ ସେ ଭଗବାନଙ୍କ ଶରଣ ଯାଉଛନ୍ତି, ତେଣୁ ଭଗବାନ ବାମନ ଦେବ ରୂପରେ ଆସି ତାକୁ ରକ୍ଷା କରିଛନ୍ତି। ବାମନଙ୍କର ଗୋଟେ ନାମ ହେଉଛି ଉପେନ୍ଦ୍ର, ଇଏ ହେଉଛନ୍ତି ଇନ୍ଦ୍ର ହେଉଛନ୍ତି ବଡ଼ ଭାଇ, ଉପେନ୍ଦ୍ର ହେଉଛନ୍ତି ସାନ ଭାଇ ଉପେନ୍ଦ୍ର। ତେଣୁ ଏଇଭଳି ଭାବରେ ଆଲୋଚନା କରି କରିକିରି ଭଗବାନ ସମସ୍ତଙ୍କର ପାଖରେ କିଛି ଦୋଷ ରହିଛି, ଶିବଜୀଙ୍କ ଅନ୍ତିମ ଲାଷ୍ଟକୁ ଆସ ଶିବଜୀ ଆସିଲେ, ଶିବଜୀଙ୍କ ପାଖରେ କିଛି ପ୍ରାୟ ଦୋଷ ନାହିଁ, କିନ୍ତୁ ସେ ଶ୍ମଶାନରେ ରହୁଛନ୍ତି, ତାଙ୍କର ଘର ଖଣ୍ଡେ ନାହିଁ, ସେ ଆଉ କେମିତି ରହିବେ ତାଙ୍କୁ ବ୍ୟବହାର କରିକିରି, ନ ଶୁଳେ ମଙ୍ଗଳ। ତେଣୁ ଆଉ ସମସ୍ତଙ୍କୁ କଟିଗଲେ, ଖାଲି ଜଣେ ରହିଲେ ସେ ହେଉଛନ୍ତି ରମାପତି, ରମାଶ୍ରୟ, ରମାପତି ବିଷ୍ଣୁ, ବିଷ୍ଣୁ ରହିଲେ, ଯେ ବିଷ୍ଣୁଙ୍କର ମଧ୍ୟ ସେ ହେଉଛନ୍ତି ଏଇ ଯେଉଁ ଷଷ୍ଠ ମନଙ୍କ ସମୟରେ ଭଗବାନଙ୍କର ଜଣେ ମନ୍ମଥର ଅବତାର ଆସିଥିଲେ, ସେ ହେଉଛନ୍ତି ଅଜିତ, ସିଏ ମଧ୍ୟ ସେଇଠି ଥିଲେ ସମୁଦ୍ର ମନ୍ଥନ ଲୀଳା ସେଇଠି ଥିଲେ, କିନ୍ତୁ ସେ ଲକ୍ଷ୍ମୀକୁ ଆଡ଼କୁ ଯାଉନାହାନ୍ତି, ସମସ୍ତେ ଯାଇକି ରହୁଛନ୍ତି କେତେ ଆମ ଗରମ ମିଳିଯିବ ବୋଲି, କିନ୍ତୁ ସିଏ ଲକ୍ଷ୍ମୀକୁ ଚାହୁଁନାହାନ୍ତି। ତେଣୁ ଏଇଭଳି ଭାବରେ ସମସ୍ତଙ୍କୁ କାଟି କାଟିକିରି ଲାଷ୍ଟକୁ ଦେଖିଲେ ସେହି ଜଣେ ଅଛନ୍ତି, ତାଙ୍କର ସବୁ ଗୁଣ ରହିଛି, ଗୋଟିଏ ବି ଦୋଷ ନାହିଁ, କିନ୍ତୁ ସବୁ ଗୁଣ ଥିଲେ କ'ଣ ହବ, ନ କାଙ୍କ୍ଷତି ହିଁ ମା, ମୋତେ ସେ ଚାହୁଁନାହାନ୍ତି, ମୋତେ ସେ ଚାହୁଁନାହାନ୍ତି, ନ ଚାହିଁଲେ ମଧ୍ୟ ସେ ମୋର ଆଶ୍ରୟଦାତା ବୋଲି କହିକି ତାଙ୍କୁ ବରଣମାଳ ଦେଲେ, ଏବଂ ଭଗବାନ ବିଷ୍ଣୁ ତାଙ୍କୁ ତାଙ୍କ ବକ୍ଷ ଦେଶରେ ସ୍ଥାନ ଦେଇଛନ୍ତି। ଏକଥା କୁହାଯାଉଛି, ଆଶ୍ରୟ ସର୍ବଭୂତାନାମ ଯଥା ଦେବ ରମାଶ୍ରୟ, ଦେବତାମାନଙ୍କ ଭିତରେ ଯେ ରମାଙ୍କର ଆଶ୍ରୟ, ଯିଏକି ବିଷ୍ଣୁ ଭଗବଦ୍ଗୀତା, ଭଗବାନ ଭଗବଦ୍ଗୀତା ଭଗବାନ କହିଲେ କ'ଣ ଯେ କ'ଣ ଆଦିତ୍ୟାନାମ ବିଷ୍ଣୁ, ଏ ଜଣେ ଆଦିତ୍ୟ, ଆଦିତ୍ୟଙ୍କର ପୁତ୍ର, ଦ୍ୱାଦଶ ବାର ଜଣ ପୁତ୍ର ରହିଛନ୍ତି ପ୍ରସିଦ୍ଧ ପୁତ୍ର, ତାଙ୍କ ଭିତରୁ ଇଏ ହେଉଛନ୍ତି ବିଷ୍ଣୁ ବା ବାମନ ଦେବ, ଇଏ ଭଗବାନଙ୍କର ବିଭୂତି, ଦଶମ ଭଗବଦ୍ଗୀତା ଦଶମ ଅଧ୍ୟାୟ ବର୍ଣ୍ଣନା କରାଯାଇଛି। ତେଣୁ ରମାଦେବୀଙ୍କର ଆଶ୍ରୟ ହେଉଛନ୍ତି ସିଏ ବିଷ୍ଣୁ, ତେଣୁ ଇଏ ମଧ୍ୟ ସେଇଭଳି ଭାବରେ ଆଶ୍ରୟ ସର୍ବଭୂତାନା, ସମସ୍ତ ଜୀବମାନଙ୍କୁ ସେ ଆଶ୍ରୟ ପ୍ରଦାନ କରିବେ, କିଭଳି ଭାବରେ ଯଥା ଦେବ ରମାଶ୍ରୟ, ଯେଉଁଭଳି ଭାବରେ ଲକ୍ଷ୍ମୀଙ୍କୁ ଆଶ୍ରୟ ଦେଇଥିଲେ ଭଗବାନ ବିଷ୍ଣୁ, ତେଣୁ ଇଏ ମଧ୍ୟ ସେଇଭଳି ଭାବରେ ଏକାଧାରରେ ବ୍ରହ୍ମା ବିଷ୍ଣୁ ଶିବ, ଆମର ଇଏ ହେଉଛି ଦ୍ୱିତୀୟ ନମ୍ବର ଅପରାଧ, ନାମ ନାମ ଅପରାଧ ଏଇଟା ରହିଛି, ବିଷ୍ଣୁ ବ୍ରହ୍ମା ଶିବ ଆଦି ଦେବତାଙ୍କ ନାମକୁ ଭଗବାନ ବିଷ୍ଣୁଙ୍କ ନାମ ସହ ସମାନ ପରି ବିଚାର କରିବା, କିନ୍ତୁ ଇଏ ହେଉଛି ଏକା ଏଭଳି ଭାବରେ ବ୍ରହ୍ମା ବିଷ୍ଣୁ ଶିବଙ୍କ ଭଳି ସବୁ ଶକ୍ତି ତାଙ୍କର ରହିଛି, ପରିକ୍ଷିତ ମହାରାଜ କୁହାଯାଉଛି ନା, ଏଇଭଳି ଭାବରେ ତାଙ୍କ ଶକ୍ତି ରହିଛି। ତେଣୁ ଆଉ କେତେ କହିବେ, ତେଣୁ ଚବି ଶ୍ଲୋକରେ କହୁଛନ୍ତି, ସର୍ବ ସଦ୍ଗୁଣ ମହାତ୍ମେ ଏଷ କୃଷ୍ଣ ମନୁବ୍ରତ ରନ୍ତିଦେବ ଇବ ଧାରୋ ଯଜାତି ଧାର୍ମିକ, ତାଙ୍କର ସର୍ବ ସଦ୍ଗୁଣ ମହାତ୍ମେ, ଏତେ ତାଙ୍କର ମହାତ୍ମେ ରହିଛି, ଏତେ ସଦ୍ଗୁଣ ରହିଛି, ସବୁକିଛି ସଦ୍ଗୁଣ ତାଙ୍କ ପାଖରେ ରହିଛି, ଏବଂ ଏସ ସବୁଠାରୁ ବଡ଼ ତାଙ୍କର ଭଲ ଗୁଣ ହେଉଛି କୃଷ୍ଣ ଅନୁବ୍ରତ, କୃଷ୍ଣ ଭଗବାନଙ୍କର ସେ ଭକ୍ତ, ସେଇଟା ହେଉଛି ସବୁଠାରୁ ବଡ଼ ଗୁଣ, ଯାହାର ଯେତେ ଭଲ ଗୁଣ ଥାଉ, କିନ୍ତୁ ଯଦି ଏକ ନାହିଁ, ଭଗବାନଙ୍କୁ ଭକ୍ତ ନୁହନ୍ତି, ସେ ଗୁଣର କିଛି ମୂଲ୍ୟ ନାହିଁ, ସେ ଖାଲି ଜିରୋ ଭଳି, ଜିରୋ ସହିତ ତୁଳନା କରାଯାଇଛି, ଏକ ଯଦି ନାହିଁ, ଲକ୍ଷେ ଜିରୋ ଥିଲେ ମଧ୍ୟ ତାର ମୂଲ୍ୟ ହେଉଛି ଜିରୋ ବା ଶୂନ, କିନ୍ତୁ ଗୋଟେ ଏକ ରହିଛି ମାନେ ଯେତେ ଶୂନ ଆସିବ ତାର ଦଶ ଗୁଣ ଲେଖା ବଢ଼ିଯିବ, ମହାତ୍ମା ବା ଗୁଣ ବଢ଼ିଯିବ। ତେଣୁ ଆଙ୍କର ଯେତେ ଭଲ ଗୁଣ ଅଛି, କିନ୍ତୁ ମୁଖ୍ୟ ଗୁଣ ହେଉଛି କୃଷ୍ଣ ମନୋବ୍ରତ, ଭଗବାନଙ୍କର ସେ ଭକ୍ତ। ତେଣୁ ଏସବୁ ଗୁଣ ଭାଗବତ ପ୍ରଭୁପାଦ ମହାରାଜ ଭାବାର୍ଥ ସେ କଥା କହିଛନ୍ତି ଆମେ କହିବା। ତେଣୁ ଏହିଭଳି ଭାବେ ରନ୍ତିଦେବ ଏବେ ଉଦାହର କିଭଳି ହେବେ ରନ୍ତିଦେବ, ଭାଗବତ ନବମ ସ୍କନ୍ଧରେ ରନ୍ତିଦେବଙ୍କ କଥା ଆସିଛି। ଏଭଳି ଉଦାହର ରାଜା ଥିଲେ, ଭଗବାନଙ୍କ ଉପରେ ପୂର୍ଣ୍ଣ ଭରସା ଥିଲା। ଗୋଟେ କୌଣସି କାରଣରୁ ସେ ଗୋଟେ ରହିଯାଇଥିଲେ ଦ୍ୱୀପରେ, ଯେଉଁଠି ଭଗବାନଙ୍କ ଭରସା ଥିଲା। ଏଇ ଭଗବାନଙ୍କ ଭରସା କରି ଚାଲିଯାଇଥିଲେ, କୌଣସି ଖାଦ୍ୟ ପାନୀୟ ଏସବୁ ବ୍ୟବସ୍ଥା କରିନଥିଲେ, କାରଣ ସେ ଜାଣିଥିଲେ ଭଗବାନ ସମସ୍ତଙ୍କର ଆବଶ୍ୟକତା ପୂରଣ କରନ୍ତି। ଉପନିଷଦରେ ବର୍ଣ୍ଣନା କରାଯାଇଛି, ଚେତନ ନିତ୍ୟ ନିତ୍ୟାନାମ ଚେତନ ଚେତନ ନାମ ଏକ ବହୁନାମ ବିରୁଧାତି କାମା। ଭଗବାନ ନିତ୍ୟ, ଆମେ ମଧ୍ୟ ନିତ୍ୟ, ଆମେ ହେଉଛୁ ବହୁ ବଚନ କୁହାଯାଇଛି, କିନ୍ତୁ ଭଗବାନ ହେଉଛନ୍ତି ଏକ ବଚନ ନିତ୍ୟ ନିତ୍ୟାନାମ। ଏବଂ ଭଗବାନ ଚେତନଶୀଳ, ଆମେ ମଧ୍ୟ ଚେତନଶୀଳ, ଆମେ ବହୁ ବଚନ କୁହାଯାଇଛି, ସେମାନଙ୍କୁ ଏକ ବଚନ ଭଗବାନ କୁହାଯାଇଛି। କିନ୍ତୁ ତଫାତ ହେଉଛି କ'ଣ ନା, ଏକ ବହୁନାମ ବିରୁଧାତି କାମା, ଭଗବାନ ଯଦିଓ ଏକ କିନ୍ତୁ ଏ ସମସ୍ତଙ୍କର ଆବଶ୍ୟକତା ସେ ପୂରଣ କରନ୍ତି। ଇଏ ହେଉଛି ଭଗବାନ ଓ ଜୀବ ଭିତରେ ତଫାତ ହେଉଛି ଏଇଟା। ତେଣୁ ରନ୍ତିଦେବ ସେ ଭଗବାନ ଉପରେ ଭରସା ଥିଲା, ତେଣୁ ସେ କୌଣସି ବ୍ୟବସ୍ଥା କରିନଥିଲେ, ଯିବା କେମିତି କ'ଣ କରିବା, କେମିତି ଖାଦ୍ୟ ପାନୀୟ ବ୍ୟବସ୍ଥା କିଛି କରିନଥିଲେ, ଭଗବାନଙ୍କୁ ଭରସା କରି ଚାଲିଯାଇଥିଲେ। ଏବଂ 48 ଦିନ ଧରିକିରି ଉପବାସ ରହିଲେ, ଖାଇବାକୁ ମିଳିଲାନି କିଛି, 48 ଦିନ ଧରିକିରି। ଭାଗବତ ନବମ ସ୍କନ୍ଧରେ ଆସିବେ କଥାଟି, ରନ୍ତିଦେବ ଏଇ ଚନ୍ଦ୍ରବଂଶରେ ଆସୁଛନ୍ତି ସେ ରାଜା। ତେଣୁ ଅନ୍ତିମରେ 48 ଦିନ ଉପବାସ ରହିଲା ପରେ ତାଙ୍କୁ ଖାଦ୍ୟ ମିଳିଲା ଭଗବାନ ବ୍ୟବସ୍ଥାରୁ, ପରୀକ୍ଷା କରୁଥିଲେ ନା ତାଙ୍କର ଉଦାରତାକୁ ପରୀକ୍ଷା କରୁଥିଲେ ଭଗବାନ। ତେଣୁ ଖାଦ୍ୟ ଆସିଲା, ସେ ଖାଦ୍ୟକୁ ସେ କ'ଣ କରେ, ଖାଦ୍ୟ ଗ୍ରହଣ କରିବାକୁ ବସିଥିଲା ବେଳେ ସେହି ସମୟରେ ଆସି ପହଞ୍ଚି କହିଲେ ପରୀକ୍ଷା ପୁଣି ସରି ନାହିଁ, ପରୀକ୍ଷା ପୁଣି ଚାଲିଲା, ଗୋଟି ଗୋଟି ଅତିଥି କରି ଆସିଲେ। ତେଣୁ ଜଣେ ଅତିଥି ଯେତେବେଳେ ଆସିଲେ, ବ୍ରହ୍ମା ବିଷ୍ଣୁ ଶିବ ଏମାନେ ସବୁ ଆସୁଥିଲେ ପରୀକ୍ଷା କରିବା ପାଇଁ। ଇଏ ତାଙ୍କୁ ଅଧା, ଜଣେ ପ୍ରଥମ ଯିଏ ଅତିଥି ଆସିଲେ ତାଙ୍କୁ ଦେଇଦେଲେ ଅଧା ଖାଦ୍ୟ ଦେଇଦେଲେ, ଆଉ ଅଧାକୁ ଯେତେବେଳେ ଖାଇବା ପାଇଁ ବସିଛନ୍ତି ସେତେବେଳେ ଆଉ ଜଣେ ଅତିଥି ଆସିଲେ ତାଙ୍କୁ ସବୁ ଦେଇଦେଲେ ଖାଦ୍ୟ। ଆଉ ଖାଲି ପାନୀୟ ଅଛି, ଯେଉଁ ଜଳ ଅଛି, ଯେଉଁ ଜଳକୁ ପାନ ନ କଲେ ସେ ମୃତ୍ୟୁବରଣ କରିବେ, ଏଭଳି ଅବସ୍ଥା। କିନ୍ତୁ ଜଳ ପାନ କରିବା ସମୟରେ ଆଉ ଜଣେ ଅତିଥି ଆସିଗଲେ କୁକୁରକୁ ଆଣିକିରି, ସେମାନେ କହିଲେ ଆମେ ବହୁତ ତୁ ସାର୍ତ, ତେଣୁ ରଖିଦେ ତାଙ୍କୁ ସେ ଜଳକୁ ଦେଇଦେଲେ। ନିଜେ ବହୁତ ସୁନ୍ଦର ଶ୍ଳୋକଟି ଅଛନ୍ତି, ସେ କହୁଛନ୍ତି ମୁଁ ଚାହୁଁଛି ସମସ୍ତ ଜୀବଙ୍କର ଯେଉଁ ପାପରାଶି ରହିଛି ମୁଁ ସବୁ ଭୋଗ କରିବି, ସେମାନେ ସବୁ ଉଦ୍ଧାର ପାଆନ୍ତୁ, ଏଭଳି ଗୋଟେ ଭଗବାନ ସ୍ତୁତି କରିଛନ୍ତି। ଗୋଟେ ସ୍ତୁତି କରିକିରି ସେ ଜଳକୁ ଦେଇଦେଲେ, ତେଣୁ ବ୍ରହ୍ମା ବିଷ୍ଣୁ ଆଉ ଶିବ ଆବିର୍ଭାବ ହେଇଗଲେ, ତାଙ୍କୁ ପରୀକ୍ଷା ନେଉଥିଲେ, ଏଭଳି ରତିଦେବ ରହିଛନ୍ତି। ତେଣୁ ଯଜାତି ଇବ ଧାର୍ମିକ, ଯଜାତି କଥା ଆମେ କହିଛେ, ଯଜାତି ଧର୍ମଶୀଳ ରାଜା ଥିଲେ ଯଜାତି। ତେଣୁ ଏଇଭଳି ଭାବରେ ତାଙ୍କର ସବୁ ଗୁଣ ରହିଛି। ପ୍ରଭୁପାଦ ମହାରାଜ ତାଙ୍କ ଭାବରେ କହୁଛନ୍ତି ଯେ ଏ ଯେଉଁ ରହିଛି ଭଗବାନ, ଯେତେ ଗୁଣ ରହିଛି, ଅନନ୍ତ ଗୁଣ ରହିଛି ଭଗବାନ ପାଖରେ, କିନ୍ତୁ ଜଣେ ଭଗବାନର ଭକ୍ତ ହେଲେ ସେ ପାଖାପାଖି 78% ଗୁଣ ପ୍ରାପ୍ତ ହେଇଯିବେ, 78% ଗୁଣ। ଯଦି ଭଗବାନଙ୍କ ଗୁଣକୁ 64 ଭାବରେ ବ୍ୟକ୍ତ କରାଯିବ, 64 ଗୁଣ, ତାହେଲେ ଜୀବଙ୍କ ପାଖରେ 50 ଗୁଣ ଆସିବ। ଯିଏ ଯେତେ ଭଗବାନଙ୍କ ପ୍ରତି ସମର୍ପିତ ତା ପାଖରେ ସେତିକି ଭଲ ଗୁଣ ସବୁ ଆସି ପହଞ୍ଚିବ, 50 ଗୁଣ। ଚୈତନ୍ୟ ଚରିତ୍ରାମୃତରେ ସେସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବରେ ଇଏ ହେବେ, ତାଙ୍କର ସବୁ ଗୁଣ ସବୁ ଆସିବ। ଏ ଯଯାତି ମହାରାଜଙ୍କର ଆମେ କହିଥିଲେ, ଯଯାତି ମହାରାଜଙ୍କ 5 ପୁତ୍ର ରହିଛନ୍ତି, ଏ ପୁତ୍ରମାନଙ୍କ ପାଖରୁ ଯଦୁବଂଶରେ ଭଗବାନ ଆସିବେ, ଭଗବାନ କୃଷ୍ଣ, ଭଗବାନ କୃଷ୍ଣ ଆସିବେ ଯଦୁବଂଶରେ। ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଆମ ଯଦୁ, ଇଏ ହେଉଛନ୍ତି ଦେବଯାନୀଙ୍କର ପୁତ୍ର, ଏବଂ ଆଉ ଜଣେ ପୁତ୍ର ହେଉଛନ୍ତି ତୁର୍ବସୁ, ଯଦୁ ତୁର୍ବସୁ, ତୁର୍ବସୁଙ୍କର ବଂଶ ହେବେ ଯବନମାନେ, ଯେଉଁ ଟର୍କୀ ଇତ୍ୟାଦି ସବୁ ରହିଛନ୍ତି ସେଠି ସବୁ ଯେଉଁ ବଂଶ ସବୁ ରହିଛନ୍ତି, ସେମାନେ ତୁର୍ବସୁଙ୍କ ବଂଶ, ଯବନ ବଂଶ। ଯବନ ବଂଶ କହିଲେ କ'ଣ, ପ୍ରଭୁପାଦ ମହାରାଜ କହନ୍ତି ଯବନ ମାନେ କିଏ, ଭାଗବତ ଜେନା ମାନେ ସେ ଯବନ ସମ, ଆମର କୁହାଯାଏ ଭାଗବତ ପାଠରେ ଯେଉଁମାନେ ବୈଦିକ ସଂସ୍କୃତିକୁ ଗ୍ରହଣ କରୁନାହାନ୍ତି ସେମାନେ ହେଉଛନ୍ତି ଯବନ। ସେଇଭଳି ଭାବରେ ଆଉ ଜଣେ ହେଉଛନ୍ତି ଅନୁ, ଦ୍ରୁହୁ ଏବଂ ପୁରୁ, ଏ ହେଉଛନ୍ତି ଶର୍ମିଷ୍ଠାଙ୍କର ତିନି ପୁତ୍ର। ଅନୁଙ୍କ ପାଖରୁ ଆସିବେ ଯେଉଁମାନେ ବଂଶ ସୃଷ୍ଟି ହେବ ସେମାନେ ହେଉଛନ୍ତି ମ୍ଲେଚ୍ଛ ହେବେ ସବୁ, ବା ଗ୍ରୀସ୍ ଗ୍ରୀସ୍ ମ୍ଲେଚ୍ଛ କହିଲେ କିଏ ନା ଯେଉଁମାନେ ଆମିଷ ଭକ୍ଷଣ କରନ୍ତି ମ୍ଲେଚ୍ଛ, ଏ ଗ୍ରୀସ୍ର ଲୋକମାନେ ସବୁ ଏ ଅନୁଙ୍କର ବଂଶଧର ସବୁ ଆସିଲେ। ଏବଂ ଅନୁ ଦ୍ରୁହୁ, ଦ୍ରୁହୁଙ୍କ ବଂଶରେ ଆସିବେ ଭୋଜବଂଶ, ଭୋଜବଂଶ ହେଉଛନ୍ତି ମୃତ୍ୟୁ ଭୋଜ ଭୋଜପତି, କଂସ ହେଉଛନ୍ତି ଭୋଜବଂଶରେ ଆସୁଥିଲେ, ଏମାନେ ସବୁ ଭୋଜବଂଶୀୟ ଦ୍ରୁହଙ୍କଠାରୁ ଏମାନେ ସବୁ ଆସୁଛନ୍ତି। ଏବଂ ପୁରୁଙ୍କ ବଂଶ ହେଉଛନ୍ତି ପାଣ୍ଡବମାନେ, କୌରବମାନେ ଏବଂ ପୁରୁ ବଂଶରେ ସବୁ ଆସୁଛନ୍ତି। ତେଣୁ ଭଗବାନ କୃଷ୍ଣ ରାଜା ନ ହେଇକିରି ଏ ପାଣ୍ଡବମାନେ ରାଜା ହେଲେ, କାରଣ ଯଯାତି ମହାରାଜଙ୍କର ଅଭିଶାପ ଥିଲା, ଆମେ ସେଥିରେ କହିଥିଲେ ଏଇଭଳି ଭାବରେ କହିକିରି। ତାପରେ କହୁଛନ୍ତି ଧୃତିଆ ବଳି ସମ କୃଷ୍ଣେ ପ୍ରହ୍ଲାଦ ଇବ ସଗ୍ରହ ଆହତେଇଶୋ ଅଶ୍ୱମେଧାନାଂ ବୃଦ୍ଧାନାଂ ପର୍ଯ୍ୟୁପାସକ। ଧୃତିଆ ବଳି ସମ କୃଷ୍ଣେ, ବଳି ମହାରାଜଙ୍କ କଥା ଆସି ଭାଗବତ ଅଷ୍ଟମ ସ୍କନ୍ଧ 15-23 ଏ 9 ଅଧ୍ୟାୟରେ ବଳି ମହାରାଜଙ୍କ କଥା ଆସିବ। ଜଣେ ମହାଜନ, ସିଏ ବଳି ମହାରାଜ କହିଥିଲେ ପ୍ରଥମ ଦିନ, ବଳି ମହାରାଜ ଜଣେ ମହାଜନ। ତେଣୁ ବଳି ମହାରାଜଙ୍କ ବିଷୟରେ ଆମେ ଖାଲି ସଂକ୍ଷେପରେ କହିବା ଯେ ସମଗ୍ର ତ୍ରିଲୋକକୁ ସେ ଜୟ କରି ନେଇଥିଲେ ବଳି ମହାରାଜ। ଏ ପ୍ରହ୍ଲାଦଙ୍କର ପୌତ୍ର, ପ୍ରହ୍ଲାଦଙ୍କ ପୁତ୍ର ହେଉଛନ୍ତି ବିରୋଚନ, ତାଙ୍କ ପୁତ୍ର ହେଉଛନ୍ତି ଇଏ ଯୋଉ ବଳି। କିନ୍ତୁ ତ୍ରିଲୋକ ଆମେ ଯୋଉ କୁହାଯାଇଥିଲା ନା ସମୁଦ୍ର ମନ୍ଥନ ଲୀଳାରେ ଦେବତା ମାନେ ଭଗବାନ ମହିନ ରୂପରେ ଆସିକିରି ଦେବତା ମାନଙ୍କୁ ଅମୃତ ପ୍ରଦାନ କଲେ, ଅସୁର ମାନଙ୍କୁ ବଞ୍ଚିତ କରିଦେଲେ, ତେଣୁ ଅସୁର ମାନେ ଏବେ ଦେବତାମାନଙ୍କ ଭିତରେ ଯୁଦ୍ଧ ହେଲା, ଦେବତା ମାନେ ଅମୃତ ପ୍ରାପ୍ତ ହୋଇଛନ୍ତି, ତେଣୁ ଶକ୍ତିଶାଳୀ ହେଇକିରି ଅସୁର ମାନଙ୍କୁ ହତ୍ୟା କଲେ, ଏମିତିକି ବଳି ମହାରାଜଙ୍କୁ ମଧ୍ୟ ହତ୍ୟା କରିଦେଇଥିଲେ। କିନ୍ତୁ ଶୁକ୍ରାଚାର୍ଯ୍ୟ ପୁଣି ତାଙ୍କୁ ଜୀବନଦାନ କରିକି, ଖାଲି ଜୀବନଦାନ କଲେ ତା ନୁହଁ, ସେ ଏଭଳି ଗୋଟେ ଯଜ୍ଞ କଲେ, ବିଶ୍ୱଜିତ ଯଜ୍ଞ କଲେ, ଯେଉଁ ଯଜ୍ଞରେ ସବୁ ବିଶ୍ୱକୁ ଜୟ କରିବା ପାଇଁ ସବୁ ସାମଗ୍ରୀ ପ୍ରାପ୍ତ ହେଇଗଲେ, ଏତେ ଶକ୍ତିଶାଳୀ ହେଇଗଲେ, ସ୍ୱର୍ଗଲୋକକୁ ଚାଲିଗଲେ ଆକ୍ରମଣ କରିବା ପାଇଁ ବର୍ଣ୍ଣନା କରିବା। ଅଷ୍ଟମ ସ୍କନ୍ଧ 15-23 ଏ 9 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଏ ଲୀଳାଟିକୁ ବିସ୍ତାର ଭାବରେ। ତେଣୁ ସେଠି ଯେତେବେଳେ ଶୁକ୍ରାଚାର୍ଯ୍ୟ ତାଙ୍କୁ ଗୋଟେ ଶଙ୍ଖ ପ୍ରଦାନ କରିଥିଲେ, ସେ ଶଙ୍ଖ ନାଦ କଲେ, ସେ ଶଙ୍ଖ ନାଦ ସବୁ ଦେବତାମାନଙ୍କୁ ଭୟ ଆସିଗଲା, ଏଭଳି ବଳି ମହାରାଜଙ୍କ ଶକ୍ତି ହେଇଯାଇଥିଲା, କେବଳ ଶଙ୍ଖ ନାଦ ସବୁ ଭୟ କରିଗଲେ। ବୃହସ୍ପତି ତାଙ୍କ ଗୁରୁଦେବଙ୍କୁ ପଚାରିଲେ, ଗୁରୁଦେବ କ'ଣ କରିବା, ଏ କ'ଣ ଏତେ ବଳି ଏତେ ଶକ୍ତିଶାଳୀ ହେଇଯାଇଛନ୍ତି ନା, ସିଏ ତାଙ୍କର ଗୁରୁଙ୍କର ଶକ୍ତିରେ ଏଭଳି ଶକ୍ତିଶାଳୀ ହେଇଯାଇଛି, ତମେ ତାଙ୍କୁ ଯୁଦ୍ଧ କରିପାରିବ ନାହିଁ, ତାଙ୍କୁ ସେ ପଳା ସବୁ ଲୁଚିକି ପଳେଇଗଲେ ସବୁ ଦେବତାମାନେ। ତେଣୁ ଏଇଭଳି ଭାବରେ ଶୁକ୍ରା ବଳି ମହାରାଜ କିଛି ସମୟ ଅପେକ୍ଷା କଲା ପରେ ସେ ଅଳକାପୁରୀ ଭିତରେ ପ୍ରବେଶ କଲେ ଗେଟ୍ ଭାଙ୍ଗିକିରି, ଏବଂ ସେ ଦେବଲୋକରେ ରାଜା ହେଲେ, ଇନ୍ଦ୍ର ହେଲେ, ଇନ୍ଦ୍ର ହେଲେ। ସବୁ ଦେବତାମାନେ ଲୁଚିକି ପଳେଇଗଲେ କିଏ କୁଆଡ଼େ, କିନ୍ତୁ ଦେବତାମାନଙ୍କର ମାତା ଯେ ଅଦିତି, ସେ କ୍ରନ୍ଦନ କରିବା ପାଇଁ ଆରମ୍ଭ କଲେ, ଏସବୁ ବହୁତ ବଡ଼ ପ୍ରସଙ୍ଗ ରହିଛି। ତାହାପରେ ଏଇଭଳି ଭାବରେ ତାଙ୍କ ସ୍ୱାମୀ କଶ୍ୟପ ଆସି ତାଙ୍କୁ ଦେଲେ, ମନ୍ତ୍ର ପ୍ରଦାନ କଲେ। କଶ୍ୟପଙ୍କର ଏମାନେ ମଧ୍ୟ ସନ୍ତାନ, ସେମାନେ ମଧ୍ୟ ସନ୍ତାନ, ଦେବତାମାନେ ତାଙ୍କର ସନ୍ତାନ, ଏ ଅଦିତିଙ୍କର ଗର୍ଭରୁ ଆସୁଛନ୍ତି ଆଦିତ୍ୟ, ଆଉ ଦିତିଙ୍କ ଗର୍ଭରୁ ଆସୁଛନ୍ତି ଦୈତ୍ୟମାନେ, ଅସୁରମାନେ, ଏସବୁ କଶ୍ୟପଙ୍କର ବଂଶଧର। ତେଣୁ ଯାହା ହେଉ, ଯେତେବେଳେ ତାଙ୍କର ପତ୍ନୀ ଏଇଭଳି ଭାବରେ ମନ ଦୁଃଖ କରୁଥିଲେ, ସେ ତାଙ୍କୁ ଗୋଟେ ମନ୍ତ୍ର ପ୍ରଦାନ କଲେ, ଯାହା ପୟବ୍ରତ ମନ୍ତ୍ର, ପୟବ୍ରତ ମନ୍ତ୍ର 12 ରହିକିରି ଯଦି ପାଳନ କରିବେ ମାର୍ଗଶ୍ରୀ ମାସରେ, ଏ ମନ୍ତ୍ର କରିବାରୁ ଭଗବାନ ଆସିଗଲେ, ତାଙ୍କ ବାମନ ଉପରେ ଆସିଗଲେ ଭଗବାନ ବାମନ ଦେ। ବାମନ ରୂପ ଜୟ ଜଗଦୀଶ ହରେ, ଜୟ ଜଗଦୀଶ ହରେ, ଜୟ ଜଗଦୀଶ ହରେ। ବାମନ ରୂପରେ ଆସିଲେ, ବହୁତ ବିଡ଼ା ପ୍ରସଙ୍ଗ ରହିଛି, ଖାଲି ଆମେ ଗୋଟିଏ କଥା କହିବା, ହଁ ଏଭଳି ପଟୁ ବାମନ ରୂପରେ ଆସିଲେ, ହଁ ବଳି ମହାରାଜ ଯଜ୍ଞ କରୁଥିଲେ, 100ତମ ଯଜ୍ଞ କରୁଥିଲେ, ସ୍ୱର୍ଗରେ ଯେଉଁ ନର୍ମଦା ନଦୀ ରହିଛି, ନର୍ମଦା ନଦୀରେ ଭୃଗୁ କଚ୍ଛ ବୋଲି ଗୋଟେ ସ୍ଥାନ ଅଛି, ସେଇଠି ଯଜ୍ଞ କରୁଥିଲେ,
ଶୁକ୍ରାଚାର୍ଯ୍ୟଙ୍କର ଆଦି ଇଏରେ ଶୁକ୍ରାଚାର୍ଯ୍ୟ ବ୍ୟବସ୍ଥା କରୁଥିଲେ ଯଜ୍ଞ, ଭଗବାନ ଆସି ପହଞ୍ଚିଗଲେ। ସେ ଜାଣିନାହାନ୍ତି ବଳି ମହାରାଜ ହେଉଛନ୍ତି ଭଗବାନ ବୋଲି, ବ୍ରାହ୍ମଣ ରୂପରେ ଆସିଛନ୍ତି, କିନ୍ତୁ ତାଙ୍କୁ ଦେଖିକିରି ତାଙ୍କ ରୂପ ଦେଖି ସେ ଆଶ୍ଚର୍ଯ୍ୟ ହେଇଗଲେ। ତାଙ୍କୁ ଚାହିଁଲେ କ'ଣ ବର ନେବ, ଏ କ'ଣ ଦାନ ଗ୍ରହଣ କରିବ, କ'ଣ ପାଇଁ ଆସିଛ, କ'ଣ ଦରକାର ତୁମର। ଏଭଳି ଭାବରେ ଭଗବାନ ତାକୁ ଛଳନା କଲେ, ବହୁତ ସୁନ୍ଦର ସୁନ୍ଦର କଥା କହିଲେ, ତାଙ୍କର ବଂଶକୁ ପ୍ରଶଂସା କଲେ। ଏଭଳି ଭାବରେ ତୁମ ବଂଶ ହିରଣ୍ୟକଶିପୁ ଏତେ ଶକ୍ତିଶାଳୀ ଥିଲା, ବିଷ୍ଣୁ ମଧ୍ୟ ଭୟ କରି ରହିଗଲେ। ଏଭଳି ଭାବରେ ସବୁ କହିକିରି ତାପରେ ତୋତେ ବଳି କହିଲେ, ବଳି ମହାରାଜ କହିଲେ କ'ଣ ଦରକାର କହୁନ, ଏତେ କାହିଁକି ପ୍ରଶଂସା କରୁଛ। ତେଣୁ ଭଗବାନ କହିଲେ ମୋର ବେଶୀ କିଛି ଦରକାର ନାହିଁ, ତସ୍ମାତ୍ ପଦାଣି ତିଣି ଦୈତେନ୍ଦ୍ର ସମିତାଣି ପଦାଙ୍ଗମ। ଛୋଟ ଛୋଟ ପାଦକୁ ଦେଖିକି କହିଲେ, ଏଇ ପାଦରେ ମୋର ତିନି ପାଦ ଭୂମି ଦରକାର, ବେଶୀ କିଛି ଦରକାର ନାହିଁ। ବଳି ମହାରାଜ ହସିଲେ, କହିଲେ ତମେ ଏତେ ବିଦ୍ୱାନ ଭଳି କଥା କହୁଛ, କିନ୍ତୁ ପ୍ରକୃତରେ ତୁମେ ଛୋଟ ପିଲା, ଏ ତିନି ପାଦ ଭୂମି ନେଇକି କ'ଣ ଖେଳିବ, ସେତେ ବାଳିଗଲ ଖେଳିବ ନା କ'ଣ। ଭଗବାନ କହିଲେ ମୁଁ ବ୍ରାହ୍ମଣ ବ୍ୟକ୍ତି, ମୁଁ ଅଳ୍ପକରେ ସନ୍ତୁଷ୍ଟ ହେଇଛି, ମୋର ବେଶୀ କିଛି ଦରକାର ନାହିଁ। ଏଇଭଳି ଭାବରେ କହିକିରି ଯେତେବେଳେ ବଳି ମହାରାଜ ଦେବା ପାଇଁ ବସିଛନ୍ତି, ସେ ସମୟରେ ତାଙ୍କ ଗୁରୁ ଆସି କହିଲେ, ଦେଖ ଭୈରୋଚନ, ବିରୋଚନ ପୁତ୍ର, ସେ ବିରୋଚନକୁ ତାଙ୍କ ଦେବତାମାନେ ଆସିକିରି ତାଙ୍କର ପ୍ରାଣ ନେଇଯାଇଥିଲେ, ଆଜି ତାଙ୍କର ପ୍ରାଣ ସଙ୍କଟ ଆସିଯାଇଛି ବଳିଙ୍କର। କହିଲେ ଦେଖ, ଇଏ ଯେଉଁ ଆସୁଛନ୍ତି, ଇଏ ସାମାନ୍ୟ ବ୍ରାହ୍ମଣ ନୁହଁ, ଇଏ ସାମାନ୍ୟ ଭିକାରୀ ନୁହଁ, ଇଏ ହେଉଛନ୍ତି ବିଷ୍ଣୁ, କଶ୍ୟପ ଆଦିତ୍ୟ ଦାତ, ଆଦିତ୍ୟ ଏବଂ କଶ୍ୟପଙ୍କର ପୁତ୍ର ଜନ୍ମ ହେଇଛନ୍ତି ଏବେ ସାଙ୍ଗେ ସାଙ୍ଗେ, ରିସେଣ୍ଟ ଲେଟେଷ୍ଟ ନ୍ୟୁଜ୍ ଏଇଟା ଦେଲେ, ଏ ନ୍ୟୁଜ୍ କିଏ ଜାଣିନଥିଲେ। ଶୁକ୍ରାଚାର୍ଯ୍ୟ ବହୁତ ବିଦ୍ୱାନ ବ୍ୟକ୍ତି, ଏବଂ ତମଠାରୁ ଦୁଇ ପାଦ କ'ଣ, ତମେ ଦୁଇ ପାଦ ଦେଇପାରିବ ନାହିଁ, ତିନି ପାଦ କ'ଣ, ଦୁଇ ପାଦ ଦେଇପାରିବ, ତିନି ଲୋକକୁ ସେ ନେଇଯିବେ, ଦୁଇ ପାଦରେ ନେଇକିରି ତମ ଶତ୍ରୁ ଇନ୍ଦ୍ରଙ୍କୁ ପ୍ରଦାନ କରିବେ। ଏଇଭଳି ଭାବରେ ବହୁତ କଥା ରହିଛି, କିନ୍ତୁ ବଳି ତାଙ୍କ ଗୁରୁଙ୍କୁ ତ୍ୟାଗ କରିଦେଲେ, ଗୁରୁଙ୍କୁ ତ୍ୟାଗ କରିଦେଲେ ଭଗବାନଙ୍କ ଶରଣରେ ଯିବା ପାଇଁ। ଏଭଳି ଭାବରେ ଯେତେବେଳେ ପ୍ରଦାନ କରିବା ପାଇଁ ବସିଲେ, ସେଇ ସମୟରେ ଭଗବାନ ବିରାଟ ରୂପ ଧାରଣ କଲେ, ବିଶ୍ୱରୂପ, ଗୋଟିଏ ପାଦରେ ସ୍ୱର୍ଗ ଲୋକ ତଳେ ଯେତେ ସବୁ ତଳେ ଭିତରେ ସବୁ ମାପି ନେଲେ, ଆଉ ଗୋଟେ ପାଦ ଉପରକୁ ବଢ଼େଇଲେ, ସେ ଗୋଟିଏ ବଡ଼ି ବଡ଼ିକି ବଡ଼ି ବଡ଼ିକି ବଡ଼ିକି ଯାଉଛି, ସମଗ୍ର ବ୍ରହ୍ମାଣ୍ଡକୁ ଭେଦି ଭେଦି ଚାଲିଗଲା, ଏଇକି ଯାଇକି ପହଞ୍ଚିଗଲା ଚିତ୍ ଜଗତରେ, ଭଗବାନଙ୍କର ଗୋଟେ ପାଦ ନଖ ଯାଇ ପହଞ୍ଚିଗଲା। ଯେଉଁ କୁହାଯାଇଛି ନା, ପଦନଖ ନିର ଜନିତ ଜନ ପାବନ, ସେ ଯେଉଁ ପଦନଖ ପ୍ରବେଶ କଲା, ଏ ଭୌତିକ ଜଗତ ଯେଉଁ ରହିଛି, ଆର ସାତଟି ଆବରଣ ରହିଛି, ପ୍ରତି ଆବରଣ ତା ପୂର୍ବ ଆବରଣ ଠାରୁ ଦଶ ଗୁଣ ଅଧିକା। ତେଣୁ ଏଇଭଳି ଭାବରେ ଛେଦ କରିକି ଯେତେ ପହଞ୍ଚିଗଲା ଚିତ୍ ଜଗତରେ, ଚିତ୍ ଜଗତ ଜଳ ହେଉଛି କାରଣ ଆରମ୍ଭ ଜଳ, ଚିତ୍ ଜଳ, ତେଣୁ ସେଇ ଚିତ୍ ଜଳ ହେଉଛି ଗଙ୍ଗାଦେବୀ, ଗଙ୍ଗାଦେବୀ ଆସି ପହଞ୍ଚିଗଲେ। ଏସବୁ କଥା ରହିଛି ଆମର, ତେଣୁ ଗଙ୍ଗା ଭାଗବତ ତୁଳସୀ ଗଙ୍ଗାଏ ଭକ୍ତ ଜଣେ ଚତୁର୍ଦ୍ଧା ବିଗ୍ରହ କୃଷ୍ଣ ଏଇ ଚାରି ଜଣ ବୋଲି କୁହାଯାଏ, ଭାଗବତ ତୁଳସୀ ଗଙ୍ଗା ଏବଂ ଭକ୍ତ, ଏମାନେ ଭଗବାନଙ୍କୁ ବିଗ୍ରହ କରି ଚାରି ଚତୁର୍ଦ୍ଧା ବିଗ୍ରହ ଏଇ କୃଷ୍ଣ ଚାରି ଜଣେ। ତେଣୁ ଏଇଭଳି ଭାବରେ ଯେତେବେଳେ ଗ୍ରହଣ କଲେ ସବୁ ନେଇଗଲେ, ହଁ ସେତେବେଳେ ବଳିକୁ କହିଲେ, ବଳି ହଁ ବଳିକୁ ବାନ୍ଧି ପକେଇଲେ, ଅଦ୍ଭୁତ ଭଗବାନଙ୍କର ଲୀଳା ସବୁ ରହିଛି, ବଳିକୁ ବାନ୍ଧି ପକେଇଲେ ଭଗବାନଙ୍କ ଇଚ୍ଛାରେ, ଗରୁଡ଼ ଆସିକି ନାଗ ଯୋଉ ବର୍ଣ୍ଣ ପାସରେ ବାନ୍ଧି ପକେଇଲେ, ବାନ୍ଧି ପକେଇଲେ ସବୁ ଦେବତାମାନେ ବ୍ରହ୍ମା ଆଦି ଆସି କହୁଛନ୍ତି, ପ୍ରଭୁ କାହିଁକି ତାଙ୍କୁ ବାନ୍ଧୁଛନ୍ତି, ଆପଣ ସବୁ ପ୍ରଦାନ କଲେ, ଆପଣ ତାଙ୍କୁ ଆପଣ ଯେ ଫଳ ଟିକେ ପାଣି ଟିକେ ଦିଏ, ଆପଣ ତାଙ୍କୁ ସନ୍ତୁଷ୍ଟ ହେଇଯାଆନ୍ତି, ଆଜି ସେ ତିନି ଲୋକକୁ ଦେଇଦେଲେ, ତିନି ଲୋକକୁ ଆପଣ ଦେଇଦେଲେ ଆପଣ ତ ବାନ୍ଧିବେ। ତେଣୁ ଏଇଭଳି ଭାବରେ ଭଗବାନ କହିଲେ, ବଳି ଆରେ ଦୈତେନ୍ଦ୍ର, ତୁ କହିଥିଲୁ ଦେବା ପାଇଁ ତିନି ପାଦ ଭୂମି, କାହିଁ ତିନି ପାଦ ଭୂମି, ଦୁଇ ପାଦ ମୁଁ ସବୁ ନେଇଗଲି, ତୃତୀୟ ପାଦ ପାଇଁ ଭୂମି ଦେ। ଏଇଭଳି ଭାବରେ କ୍ରୋଧ ପ୍ରକାଶ କରିଛନ୍ତି ବଳି ମହାରାଜ କହୁଛନ୍ତି, ବହୁତ ସୁନ୍ଦର ଭାବରେ କଥା ରହି ସବୁ। ବଳି ମହାରାଜ କହିଲେ, ତଥାପି ରିତମ ମୁଁ ଯେଉଁ କଥା କହିଛି ମୁଁ ସତ୍ୟରେ ପରିଣତ କରିବି, କେମିତି କ'ଣ ଅଛି ତୋ ପାଖରେ, ନା ମୋର ମସ୍ତକ ଅଛି। ତେଣୁ ନିଜକୁ ପ୍ରଦାନ କଲେ ବଳି, ତାଙ୍କର ଯାହା ସବୁ ଥିଲା ସବୁ ଦେଇଥିଲେ, କିନ୍ତୁ ନିଜକୁ ଦେଇନଥିଲେ, ନିଜକୁ ସମର୍ପଣ କଲେ। ତେଣୁ ଆତ୍ମନିବେଦନ ବୋଲି କୁହାଯାଏ, ଆତ୍ମନିବେଦନ କରିଥିଲେ ବଳି ମହାରାଜ, ତେଣୁ ସେ ମହାଜନରେ ପରିଣତ ହେଇଗଲେ। ଏଇଭଳି ଭଗବାନ ତାଙ୍କର ଦ୍ୱାରପାଳ ହେଇକି ରହିଗଲେ, ବଳି ମହାରାଜ ବର୍ତ୍ତମାନ ସୁତଳ ଲୋକରେ ରହିଛନ୍ତି ଏବଂ ଭଗବାନ ବାମନ ଦେବ ତାଙ୍କର ଦ୍ୱାରପାଳ ରୂପରେ ରହିଛନ୍ତି ଏବଂ ସପ୍ତମମାନଙ୍କ ପରେ ଯଦି ଅଷ୍ଟମମାନଙ୍କୁ ଆସିବେ ସେଇ ସମୟରେ ସେ ଇନ୍ଦ୍ର ହେବେ ଏସବୁ ଘଟଣା ସବୁ ଆସିବ ତେଣୁ ଏଇଭଳି ଭାବରେ ଦ୍ୱିତୀୟ ବଳିଷ୍ଣ କୃଷ୍ଣ ପ୍ରହ୍ଲାଦ ଏବଂ ସଗ୍ରହ ପ୍ରହ୍ଲାଦ ତାଙ୍କର କ'ଣ ତାଙ୍କର ଏବେ ଇଏ ହେଉଛନ୍ତି ପିତାମହ ବଳିଙ୍କର ପିତାମହ ହେଉଛନ୍ତି ପ୍ରହ୍ଲାଦ ଭଗବତ ଗୀତାରେ ଭଗବାନ କହିଲେ ପ୍ରହ୍ଲାଦ ଶାସ୍ତ୍ରୀ ଦୈତ୍ୟାନାମ ଦୈତ୍ୟମାନ ଭିତରେ ହେଉଛି ପ୍ରହ୍ଲାଦ ଏ ଭଗବାନ ଜଣେ ବିଭୂତି ଦୈତ୍ୟ କହିଲେ କେଉଁମାନେ ଯେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ କିନ୍ତୁ ଏମାନେ ସବୁ ଏକ୍ସେପ୍ସନ୍ ବଳି ମହାରାଜ ଏବଂ ପ୍ରହ୍ଲାଦ ମହାରାଜ ଜଣେ ମହାଜନ ପ୍ରହ୍ଲାଦ ଦୁଇଜଣ ଯାକ ମହାଜନ ଗୋଟିଏ ବଂଶରେ ଦୁଇଜଣ ମହାଜନ ଆସିଲେ ପ୍ରହ୍ଲାଦ କଥା ଭାଗବତ ସପ୍ତମ ସ୍କନ୍ଧ ପୁରା ସବୁ କ'ଣ ଦଶମ ଅଧ୍ୟାୟ ପର୍ଯ୍ୟନ୍ତ ବର୍ଣ୍ଣନା କରାଯାଇଛି ପ୍ରହ୍ଲାଦ ମହାରାଜ ବିଷୟରେ ତେଣୁ ପ୍ରହ୍ଲାଦ ମହାରାଜ ଏଭଳି ଭାବରେ ତାଙ୍କ ପିତା ହିରଣ୍ୟକଶିପୁ ଏତେ ଶକ୍ତିଶାଳୀ ଥିଲେ ବ୍ରହ୍ମା ଏଭଳି ବର ଦେଇଥିଲେ ଦିନରେ ମରିବେ ନାହିଁ ରାତିରେ ମରିବେ ନାହିଁ ଅସ୍ତ୍ରରେ ମରିବେ ନାହିଁ ଶସ୍ତ୍ରରେ ମରିବେ ନାହିଁ ସବୁ ନାହିଁ ନାହିଁ କରି ହଜାର ନାହିଁ ନେଇଗଲେ ସବୁ ବର ନେଇଗଲେ ବ୍ରହ୍ମା ଦେଇଦେଲେ କିନ୍ତୁ କଲା ପରେ ମଧ୍ୟ ଭଗବାନ ଆସିଲେ ବ୍ରହ୍ମାଙ୍କର ଏତେ ଶକ୍ତିଶାଳୀ ହେଇଯାଇଥିଲେ ହିରଣ୍ୟକଶିପୁ ଯେ ସବୁ 33 କୋଟି ଦେବତା ଯୋଉ ରହିଛନ୍ତି ସମସ୍ତେ ତାର ସେବା କରୁଥିଲେ ଆସିକିରି ଖାଲି ବ୍ରହ୍ମା ବିଷ୍ଣୁ ଏବଂ ଶିବ ତିନିଙ୍କୁ ଛାଡ଼ିଲା ଆଉ ସମସ୍ତେ ତାଙ୍କ ସେବା କରୁଥିଲେ ଏକଥା ନାରଦମୁନି କହୁଛନ୍ତି ଯୁଧିଷ୍ଠିର ମହାରାଜଙ୍କୁ ଏମିତି ନାରଦମୁନି ଆସିକି ମଧ୍ୟ ତାଙ୍କର ଗୁଣଗାନ କରୁଥିଲେ ହିରଣ୍ୟକଶିପୁଙ୍କର ଏସବୁ କଥା ରହିଛି ପ୍ରହ୍ଲାଦ ସମସ୍ତେ ଭୟ କରୁଥିଲେ ସମସ୍ତ ତ୍ରିଲୋକ ଭୟ କରୁଥିଲେ ହିରଣ୍ୟକଶିପୁ ଯଦି ଭୃକୁଞ୍ଚନ ଦେଖି ସମସ୍ତେ ଥରି ଯାଉଥିଲେ କିନ୍ତୁ ପ୍ରହ୍ଲାଦ ଭଗବାନଙ୍କ ଶରଣ ଯାଇଛନ୍ତି ନିର୍ଭୀକ କୌଣସି ଭୟ ନାହିଁ ପିତାଙ୍କ କୋଳରେ ରହିକି ମଧ୍ୟ ତାକୁ ପିତା କହୁଛନ୍ତି ହରିଙ୍କୁ କେହି ଭଜନ କରିବେ ନାହିଁ କିନ୍ତୁ ପ୍ରହ୍ଲାଦ କହୁଛନ୍ତି ହରିଙ୍କର ଭଜନ କର ଏଇଭଳି ଭାବରେ ନିର୍ଭୀକ ଭାବରେ ସବୁ ଦେଇଛନ୍ତି ପ୍ରବଚନ ସବୁ ଦେଇଛନ୍ତି ତାଙ୍କ ପିତାଙ୍କୁ ଏବଂ ସିଏ ମଧ୍ୟ କହିଛନ୍ତି ଭକ୍ତିର ଯେଉଁ 9ଟି ଅଙ୍ଗ ସିଏ କହିଛନ୍ତି ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଦ ସବନ ଅର୍ଚ୍ଚନ ବନ୍ଦନ ଦାସ ସଖ୍ୟ ଆତ୍ମନିବେଦନ ଇତ୍ୟାଦି ଏ ଭକ୍ତିର 9ଟି ଅଙ୍ଗ ପ୍ରହ୍ଲାଦ ମହାରାଜ ତାର ହେଉଛନ୍ତି ସେ କଥା ସେ କହିଛନ୍ତି ସେ ସବୁଠି ସେ କହିଛନ୍ତି ତେଣୁ ପ୍ରହ୍ଲାଦ ମହାରାଜ ଏଇଭଳି ଭାବରେ ଯେତିକି ଅସୁବିଧା ତାଙ୍କୁ କେତେ ପ୍ରକାର ଚେଷ୍ଟା ନ କଲେ ମାରିବା ପାଇଁ ହିରଣ୍ୟକଶିପୁ ହାତୀ ଚଢ଼େଇଦେଲେ ଅଗ୍ନିରେ ପକେଇଦେଲେ ନିଆଁରେ କ'ଣ ସର୍ପ ଭିତରେ ରଖିଦେଲେ ଏଇଭଳି ଭାବେ ପାହାଡ଼ ଉପରୁ ତଳୁ ଫିଙ୍ଗିଲେ ଏଇଭଳିଆ ସବୁ ପ୍ରକାର ଚେଷ୍ଟା କଲେ ବିଷ ପ୍ରଦାନ କଲେ କୌଣସି ଉପାୟ ତାଙ୍କୁ ମାରିପାରିଲେନି ତାଙ୍କ ହିରଣ୍ୟକଶିପୁ ଭୟ ଆସିଗଲା ତେଣୁ ଅନ୍ତିମରେ ଯେତେବେଳେ ନିଜେ ଅନ୍ତିମରେ ଯେତେବେଳେ ନିଜେ ଖଡ଼ଗ ଉତ୍ତୋଳନ କରି ମାରିବା ପାଇଁ ବସିଲେ ସପ୍ତମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ସେ ସମୟରେ ବର୍ଣ୍ଣନା କରାଯାଇଛି ଭଗବାନ ନୃସିଂହଦେବ ଆବିର୍ଭାବ ହେଇଗଲେ ସପ୍ତମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି ତବକର କମଳବରେ ନଖ ମଧୁତ ଶ୍ରୀଙ୍ଗ ଧରିତ ହିରଣ୍ୟକଶିପୁଙ୍ଗ କେଶୃତ ହରି ରୂପ ବ୍ରହ୍ମା ଯୋଉ ସବୁ ବର ଦେଇଥିଲେ ସବୁ ବରକୁ ରକ୍ଷା କଲେ ସତ୍ୟଂ ବିଧାତମ ନିଜ ଭୂତ୍ୟ ଭାଷିତମ ବ୍ରହ୍ମା ଯୋଉ ସବୁ ବର ଦେଇଥିଲେ କୌଣସି କାଟିନାହାନ୍ତି ସେଇଟାକୁ ସବୁ ବରକୁ ରକ୍ଷା କରିଛନ୍ତି ଏଇଭଳି ଭାବରେ ନୃସିଂହଦେବ ବ୍ରହ୍ମାଙ୍କର ସବୁ ବରକୁ ରକ୍ଷା କରିକି ହିରଣ୍ୟକଶିପୁ ହତ୍ୟା କରିଛନ୍ତି ତେଣୁ ପ୍ରହ୍ଲାଦ ଏଇଭଳି ଭାବରେ ସଦ୍ଗ୍ରହ ଭଗବାନଙ୍କର ଶରଣରେ ଯାଇଛନ୍ତି କୌଣସି ପରିସ୍ଥିତିରେ ସେ ବିଚଳିତ ହେଇନାହାନ୍ତି ଇଏ ମଧ୍ୟ ପରୀକ୍ଷିତ ମଧ୍ୟ ସେଇଭଳି ଭାବରେ ହେବେ ସଦ୍ଗ୍ରହ ହାତେଇଶୋ ଅଶ୍ୱମେଧାନାମ ତେଣୁ ବୃଦ୍ଧାନାମ ପର୍ଯ୍ୟପାସକ ସେ ମଧ୍ୟ ବହୁତ ପ୍ରକାର ଯଜ୍ଞ କରିବେ ଏବଂ ବିଦ୍ୱାନ ବ୍ୟକ୍ତିମାନଙ୍କ ଅନୁସରଣ କରିବେ ଏହିଭଳି ଭାବରେ ରାଜସ୍ୱିନା ଜନହିତା ଶାସ୍ତା ଚୋତ୍ପଥଗାମିନା ନିଗ୍ରହିତା କଳେରେଶ ଭୂବୋ ଧର୍ମସ କାରଣା ରାଜସ୍ୱିନା ରାଜସ୍ୱୀ ମାନଙ୍କର ଇଏ ହେଉଛନ୍ତି ଉତ୍ପନ୍ନ କରିବେ ତାଙ୍କ ବଂଶରେ ବହୁତ ପ୍ରକାର ରାଜସ୍ୱୀ ସବୁ ଆସିବେ ରାଜସ୍ୱିନା ଜନହିତା ଶାସ୍ତା ଚୋତ୍ପଥ ଯେଉଁମାନେ ରାଜ୍ୟର ନିୟମକୁ ଗ୍ରହଣ କରିବେ ନାହିଁ ସେମାନଙ୍କୁ ଶାସ୍ତି ପ୍ରଦାନ କରିବେ ଏବଂ ନିଗ୍ରହିତା କଳେରେଶ କଳିକୁ ସେ ନିଗ୍ରହ କରିବେ ବର୍ତ୍ତମାନ କଳି ଯୁଗ ଚାଲିଛି କଳି ନିଗ୍ରହ ସେ କରିଛନ୍ତି ଆମେ ମଧ୍ୟ କଳିର ପ୍ରଭାବରୁ ମୁକ୍ତ ହେଇପାରିବା ସେ ଯେଉଁ ବ୍ୟବସ୍ଥା କରିଛନ୍ତି ଯଦି ଆମେ ଗ୍ରହଣ କରିବା କଳିର ପ୍ରଭାବରୁ ଆମେ ମୁକ୍ତ ହେଇପାରିବା କଳିକୁ ସେ ନିଗ୍ରହ କରିଛନ୍ତି ଏବଂ ଭୂବ ଧର୍ମସ୍ୟ କାରନାଥ ଏ ଧର୍ମକୁ ସ୍ଥାପନ କରିଛନ୍ତି ସେ କଳି ଯୁଗ ହେଉଛି ଅଧର୍ମର ଯୁଗ କଳି କିନ୍ତୁ ପରୀକ୍ଷିତ ମହାରାଜ ଯେଉଁ ବ୍ୟବସ୍ଥା କରିଛନ୍ତି ଆମେ ଯଦି ଗ୍ରହଣ କରିବା ଆମେ ଧର୍ମରେ ରହିବା ଏଇଭଳି ଭାବରେ ରହିଛି ଅନ୍ତିମରେ କହୁଛନ୍ତି ଚକ୍ଷକାର ଆତ୍ମନ ମୃତ୍ୟୁ ଦ୍ୱିଜ ପୁତ୍ର ପ୍ରସର୍ଜିତା ପ୍ରପଶ୍ୟତ ଉପସୃତ୍ୟ ମୁକ୍ତ ସଂଘ ପଦମ ହାରେ ଅନ୍ତିମ ସମୟରେ ଜନ୍ମରୁ ଆରମ୍ଭ କରି ତାଙ୍କର ଗୁଣ ସବୁ ଶୁଣିଲେ ଅନ୍ତିମ ସମୟ କଥା ମଧ୍ୟ କୁହାଇଗଲା କ'ଣ ନା ଅନ୍ତିମ ସମୟରେ ଦକ୍ଷକାର ଆତ୍ମନ ମୃତ୍ୟୁ ଦକ୍ଷକ ଦଂଶନରେ ସେ ମୃତ୍ୟୁବରଣ କରିବେ ଅଭିଶାପ ଆସିଛି ଏଇଟା ଆମେ ଶୁଣିବା ଆସନ୍ତାକାଲି ଦ୍ୱିଜ ପୁତ୍ର ପ୍ରସର୍ଜିତା ଦ୍ୱିଜ ପୁତ୍ର କହିଲେ ସମୀକ ଋଷିଙ୍କ ପୁତ୍ର ଶ୍ରୀଙ୍ଗୀ 5 ବର୍ଷର ବାଳକ ସେ ଅଭିଶାପ ଦେବେ ଆମେ ଆସନ୍ତାକାଲି କହିବା ଏଇଟା ତେଣୁ ଏଇଭଳି ଭାବରେ ପ୍ରପଶ୍ୟତ ଉପସୃତ୍ୟ ତେଣୁ ରାଜ୍ୟକୁ ତାଙ୍କର ଜ୍ୟେଷ୍ଠ ପୁତ୍ର ଜନ୍ମେଜୟଙ୍କୁ ପ୍ରଦାନ କରିକି ସେ ଆସିବେ ଏବଂ ଗଙ୍ଗା ନଦୀ ତଟରେ ହରିଦ୍ୱାର ପାଖରେ ଆସିକରି ଶିବ ସୁଖଦେବ ଗୋସ୍ୱାମୀଙ୍କ ଠାରୁ ଭାଗବତ ଶ୍ରବଣ କରିବେ ଉପସୃତ୍ୟ ମୁକ୍ତ ସଂଘ ପ୍ରଦାନ ହରେ ହରିଙ୍କ ପଦ ପ୍ରାପ୍ତ ହେବେ ଏଇଭଳି ଭାବରେ ସବୁ କହିକରି ଯୁଧିଷ୍ଠିର ମହାରାଜ ତାଙ୍କୁ ବିଦାୟ ଦେଲେ ତାପରେ ଆଉ ଗୋଟେ କଥା କହୁଛନ୍ତି ଯେ ସଏଷ ଲୋକେ ବିଖ୍ୟାତ ପରୀକ୍ଷିତ ଇତି ଯତ୍ ପ୍ରଭୁ ପୂର୍ବଂ ଦୃଷ୍ଟମ ଅନୁଧ୍ୟାୟନ ପରୀକ୍ଷିତ ନରେଶୁ ଇହ ତାଙ୍କୁ ପରୀକ୍ଷିତ କାହିଁ କୁହାଯିବ ନା ମାତୃ ଗର୍ଭରେ ଯାହାଙ୍କୁ ଦେଖିଥିଲେ ଭଗବାନ ଦର୍ଶନ କରିଥିଲେ ତାହା ପରେ ଯେତେବେଳେ ସେ ଜନ୍ମ ନେଲେ ସେତେବେଳେ ସେ ସମସ୍ତଙ୍କୁ ଦେଖନ୍ତି ପରୀକ୍ଷା କରନ୍ତି ପରୀକ୍ଷା କରନ୍ତି ଇଏ ସେଇ ବ୍ୟକ୍ତି କି ଯାହାଙ୍କୁ ମୁଁ ମାଆଙ୍କ ଗର୍ଭରେ ଦେଖିଥିଲି ସେଥିପାଇଁ ତାଙ୍କ ନାମ ହେବ ପରୀକ୍ଷିତ ଏଇ ଗୋଟେ ଆଉ ଗୋଟେ ନାମ ତାଙ୍କର ହେବ ବିଷ୍ଣୁ ରାୟତ ପରୀକ୍ଷିତ ବହୁତ ବଡ଼ ମହାନ ମହାଭାଗବତ ଇତ୍ୟାଦି ଏଇଭଳି ଭାବରେ ତାଙ୍କର ସବୁ ନାମକରଣ ରହିଛି ତେଣୁ ଏଇଭଳି ଭାବରେ କରିକିରି ଯିବ ତାପରେ ଆମେ କହିବା ଆମେ ସଂକ୍ଷେପରେ ଆସନ୍ତାକାଲି ଆମର ଦିବସ ଆମେ ପରୀକ୍ଷିତ ମହାରାଜଙ୍କର ଆମେ ପ୍ରଥମ ସ୍କନ୍ଧର ଇଏ 12 ଅଧ୍ୟାୟଟି କହିଲେ ଆହୁରି 13-19 ଯାଏ ରହିଛି 13 ଅଧ୍ୟାୟରେ ତାଙ୍କ କଥା ଆସିବ ନାହିଁ 14 ଅଧ୍ୟାୟରେ ଆସିବ ନାହିଁ 15 ଅଧ୍ୟାୟରେ ସବୁ ପାଣ୍ଡବମାନଙ୍କର ନିର୍ଯାଣ ବିଷୟରେ ବର୍ଣ୍ଣନା କରାଯିବ 16 ଅଧ୍ୟାୟରେ ତାଙ୍କ କଥା ଆସିବ ଆମେ ଖାଲି ସଂକ୍ଷେପରେ ସବୁ କଥା କହିବା ଆଉ ଯେଉଁ 11ଟି ସ୍କନ୍ଧ ରହିଛି ସଂକ୍ଷେପରେ କହିବା ଗତକାଲି ଆସନ୍ତାକାଲି ଆମ କଥାକୁ ବିଶ୍ରାମ ଦେବା ବର୍ତ୍ତମାନ ଭଗବାନଙ୍କର ନାମ କୀର୍ତ୍ତନ କରି ଆମ କଥାକୁ ବିଶ୍ରାମ ଦେବା ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆମେ ଗୌରଭକ୍ତ କି ଜୟ ଗୋପାନନ୍ଦ
ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ।